नमो भगवते वासुदेवाय। श्रीमद भागवतम दशम स्कंद 28 अध्याय रामायण श्रवण करुथिले किभळि नंद महाराज बरुडंकर जो विनम्र स्तुति एवं ऐश्वर्याधिपति होइ किभळि विनयरे भगवान कृष्णंक बा तांकर निजर पुत्रकु कान्हांकु किभळि स्तुति करुथिले। नंद महाराज जेते सरल चित्त थिले ब्रजवासी मानंक निकटरे ता वर्णना कले कौतुक अवस्था ये सरलतार निदर्शन बा प्रभाव हृदय जो भावटा भगवान जो भगवान भक्तिटा बा गुरु वैष्णवंकर बाणी शास्त्र बाणी जो संचारित हुए हृदय रु हृदय को संचारित हुए ज्ञानटा बुद्धि को स्पर्श कर जो ज्ञान आमे शुणा सदेह करवा से स्पर्श कर बुद्धि को कितु भावटा जो संचारित हुए भावटा जो उद्रेक हुए गुरु वैष्णव प्रति भगवान प्रति सरल चित्त व्यक्ति मान भावटा हृदय हो जाए से स्वाभाविक भाव में वैष्णव मान तो जाते स्वाभाविक वैष्णव नेचुराल वैष्णव गुरुदेव सब कहते वैष्णव माने बोली गोटे ढंग देखा वैष्णव गोटे गोटे आम पारंपरिक भाव में गोटे आम दीक्षा नहीं पारंपरिक भाव में जो भक्त होचे ये स्वाभाविक नुह ये स्वाभाविक जिनसा अस्वाभाविक जिनसा के सुख दबनी सब जो स्वाभाविक हम से सुख दब जो नेचुराल से शब्द लगे नेचुराल वैष्णव आमको स्वाभाविक वैष्णव हाँ पड़ो स्वाभाविक वैष्णव मान स्थित सरल ତାଙ୍କ ଚିତ୍ତବୃତ୍ତି ହେଉଛି ସରଳ ଭଗବାନଙ୍କର ପାର୍ଷଦ ମାନେ ସେ ନନ୍ଦ ମହାରାଜ ଅତି ସରଳରେ ବିଚାର କଲେ ଏବଂ କହିଦେଲେ ସେ ଜାଣିନଥିଲେ ଯେ ବ୍ରଜବାସୀ ମାନଙ୍କର ହୃଦୟ ଭିତରେ ଏହାର ପ୍ରଭାବ କଣ ପଡିବ ସେ ଏମିତି ଆମ ଭଳି ବୁଦ୍ଧି ଖର୍ଚ୍ଚ କରି କହିନାହାନ୍ତି ଯେମିତି ଲୋକମାନେ ମୁଁ ତ ଆଗରୁ କହିଛି ଗର୍ଗାଚାର୍ଯ୍ୟ କହିଛନ୍ତି କାରଣ ଗର୍ଗାଚାର୍ଯ୍ୟ ଯେତେବେଳେ କହିଥିଲେ ବ୍ରଜବାସୀ ମାନେ କଣ ଥିଲେ କି ଯଦି ତମେ ପରମ୍ପରାକୁ ଦେଖିବା ପରମ୍ପରାର ଶିକ୍ଷାକୁ ଦେଖିବା ଭାଗବତ ସମସ୍ତେ ପଢୁଛନ୍ତି କିନ୍ତୁ ଭାଗବତର ଯୋଉ ଜ୍ଞାନ ରହିଛନ୍ତି ଭାଗବତ ଯାହା କହୁଛନ୍ତି ତାକୁ ବୁଝିବା ବହୁତ କଷ୍ଟ ଗର୍ଗାଚାର୍ଯ୍ୟଙ୍କର ବଚନକୁ ନନ୍ଦ ମହାରାଜ ଶୁଣିଛନ୍ତି କୌଣସି ବ୍ରଜବାସୀ ଶୁଣୁନାହାନ୍ତି କିନ୍ତୁ ନନ୍ଦ ମହାରାଜ ଯେତେବେଳେ ବ୍ରଜବାସୀମାନଙ୍କୁ କହୁଥିଲେ ବ୍ରଜବାସୀମାନେ କେବେ ସନ୍ଦେହ ପ୍ରକାଶ କରିଥିଲେ କି କେବେ କରିନା କାହିଁ କରିନା ଗର୍ଗାଚାର୍ଯ୍ୟ ଆସିଛନ୍ତି ନାମକରଣ କରିଛନ୍ତି କଣ ଭବିଷ୍ୟତ ବାଣୀ ଦେଇଛନ୍ତି କେହି ବ୍ରଜବାସୀ ନଥିଲେ ସେମାନେ କାହିଁକି ନନ୍ଦ ମହାରାଜ କଥାକୁ ବିଶ୍ୱାସ କରୁନଥିଲେ ସେମାନେ ସରଳ ଚିତ୍ତ ଥିଲେ ଏତେ ସରଳ ଥିଲେ ସେମାନେ ଦେଖିନାହାନ୍ତି ଯେ କୃଷ୍ଣଙ୍କର ନାମକରଣ ହେଇଛି କିନ୍ତୁ କୃଷ୍ଣଙ୍କ ସମ୍ବନ୍ଧରେ ଗର୍ଗାଚାର୍ଯ୍ୟ ଯାହା କହିଦେଇଥିଲେ ନନ୍ଦ ମହାରାଜ ସେଇଟାକୁ ହିଁ କହିଦେଲେ ବ୍ରଜବାସୀ ମାନେ ତାକୁ ହିଁ ଜୀବନର ସର୍ବସ୍ୱ ବୋଲି ଜ୍ଞାନ କରିନେଇଥିଲେ ସେଥିପାଇଁ ସରଳ ଭାବନାରେ ଜ୍ଞାନର ପ୍ରଭାବ ଯେତେ ସଞ୍ଚାରିତ ହଉ ବା ନ ହଉ ଭାବଟା ସଞ୍ଚାରିତ ହୁଏ ବୁଦ୍ଧିମାନର କଣ ତୁମେ ଯଦି ବୁଦ୍ଧିମାନ ହବ ତୁମେ କେବଳ ଜ୍ଞାନଟାକୁ ଗ୍ରହଣ କରିପାରିବ ତୁମେ ଯଦି ଅତି ଇଣ୍ଟେଲିଜେଣ୍ଟ ହବ ତୁମେ ଇଣ୍ଟେଲିଜେଣ୍ଟ ହେଲେ ବହୁତ ବୁଦ୍ଧିମାନ ହେଲେ କେବଳ ଜ୍ଞାନଟା ତୁମ ପାଖ ତୁମେ ଗ୍ରହଣ କରିପାରିବ ଜ୍ଞାନଟା କେବଳ ତୁମେ ଗୋଟେ ନଲେଜ ବୁଝିଦେଲ ହଁ ଏଇ ଜିନିଷଟା ଏଇଆ ଏଇ ଜିନିଷଟା ତୁମେ କ୍ୟାପଚର କରିଦେବ ଜ୍ଞାନଟାକୁ ଭାବଟା ନୁହେଁ ଭାବଟା କେବେ ସଞ୍ଚାରିତ ହବନି ସେଥିପାଇଁ ବହୁତ ବଡ ବଡ ଜ୍ଞାନୀ ଲୋକ ବହୁତ ବଡ ବଡ ପଣ୍ଡିତ ଲୋକଙ୍କର ହୃଦୟରେ ଏଇ ଭକ୍ତି ଭଗବାନଙ୍କ ପ୍ରତି ମମତା ଅନ୍ୟକୁ ବୁଝେଇ ଦେଇପାରିବେ ବହୁତ କିଛି କହିପାରିବେ ଶାସ୍ତ୍ରରେ ବହୁତ କିଛି ଯାହା କୁହନ୍ତି ପ୍ରବୀଣତା ତାଙ୍କର ରହିଛି ଭାବଟା ଅଲଗା ଜିନିଷ ଭାବଟା ସରଳତାରେ ହିଁ କେବଳ ସଞ୍ଚାରିତ ହୁଏ ବ୍ରଜବାସୀମାନେ କିଛି କେବେ ଶୁଣୁନାହାନ୍ତି ଗର୍ଗାଚାର୍ଯ୍ୟଙ୍କର କଥା ଆଉ ନନ୍ଦ ମହାରାଜ ବି ଚତୁର ନୁହନ୍ତି ସେମିତି ସିଏ ଆଗରୁ କହିଥିଲେ ଗର୍ଗାଚାର୍ଯ୍ୟ କହିଛନ୍ତି କୃଷ୍ଣ ହେଉଛନ୍ତି ନାରାୟଣ ସମଗୁଣେ ଆଜି କଣ କହୁଛନ୍ତି ସେ କହିଲେଣି ଯାରେ ମୁଁ ତ ସବୁବେଳେ ବ୍ରଜବାସୀମାନଙ୍କୁ କହିଛି କୃଷ୍ଣ ନାରାୟଣ ଭଳିଆ ଆଜି ଯଦି କହିଦେବି ବରୁଣ କହିଲେ କୃଷ୍ଣ ହେଉଛନ୍ତି ନାରାୟଣ ବୋଲି ତାହେଲେ ଲୋକ ମୋତେ ଧରି ପକେଇବେ ନାଇଁ ସେମିତି ସେମାନେ ସେମାନେ ସ୍ୱାଭାବିକ ବୈଷ୍ଣବ ସେମାନେ ଭଗବାନଙ୍କ ନିତ୍ୟ ପାର୍ଷଦ ଯେଉଁମାନେ ଶୁଦ୍ଧ ଭକ୍ତ ସେମାନଙ୍କର ସେମାନେ ସ୍ୱାଭାବିକ ବୈଷ୍ଣବ ଏତେ କୁଟ କାପଟା ଯାହା କୁହନ୍ତି ୱାର୍ଡ ଜଗଲାରି ଯାହା କୁହାଯାଏ ଗୋଟେ ଯାଦୁଗରୀ ମାନେ କଣ କୁହାଯାଉ ଶବ୍ଦର କୁହକତା ତିଆରି କରିବା ଗୋଟେ ଜିନିଷକୁ ସବୁବେଳେ ସ୍ପଷ୍ଟବାଦୀ ନ ହବା ବୈଷ୍ଣବ ନା ସବୁବେଳେ ସବୁବେଳେ ଗୋଟେ ଜିନିଷ ହୃଦୟରେ ବିଚାର କରିବା ଦରକାର, ସବୁବେଳେ ହୃଦୟରେ ଗୋଟେ ଜିନିଷକୁ ବିଚାର କରି ରଖିବା ଦରକାର ଯେ ମୋ ହୃଦୟ ଭିତରେ ଭଗବାନ ଅଛନ୍ତି, ପ୍ରଭୁ ମୋ ହୃଦୟ ଭିତରେ ଅଛନ୍ତି, ମୋର ଭାବନାଟାକୁ ସିଏ ଜାଣୁଛନ୍ତି। ଆମେ ପାପୀ କି ଭକ୍ତ କି ଅଭକ୍ତ କି ପୁଣ୍ୟବାନ ସେ ଜାଣୁଛନ୍ତି ନା, ଅନ୍ୟମାନଙ୍କର ମତରୁ କ'ଣ ଆମର ଅଛି। ବହୁତ ଲୋକ ଆମକୁ ବଡ଼ ବୋଲି କହିଦେଲେ କ'ଣ ଆମେ ବଡ଼ ହେଇଯିବା, ଆମେ କେତେ ବଡ଼ ଆମେ ନିଜେ ଜାଣିଛେ। ନିଜକୁ ପଚାରିବା ଦରକାର, ନିଜକୁ ପରୀକ୍ଷା ଦରକାର। ସରଳ ଚିତ୍ତ ଲୋକମାନେ ତାଙ୍କର ବୁଦ୍ଧିର ପ୍ରୟୋଗ ବେଶୀ କରନ୍ତିନି, ସେ ଭାବର ପ୍ରୟୋଗ ତାଙ୍କ ଭାବଟା ସଞ୍ଚରିତ ହେଇଯାଏ। ବ୍ରଜବାସୀମାନେ ଶୁଣିଲେ, ଆମେ ଶୁଣୁଥିଲେ ପୂର୍ବରୁ, ବ୍ରଜବାସୀମାନେ ଶୁଣିଗଲେ ତାଙ୍କର ଗୋଟେ ଅନ୍ତରରେ ଲାଳସା ଆସିଲା ଯେ କୃଷ୍ଣ ନାରାୟଣ କିଏ କହୁଛନ୍ତି? ନନ୍ଦ କହୁଛନ୍ତି ବରୁଣଙ୍କର କଥାକୁ, ସେ ଶୁଣୁନାହାନ୍ତି ବରୁଣ ଲୋକ କଣ ଯାଇଥିଲେ କଣ କରୁଥିଲେ, ନନ୍ଦ ମହାରାଜ ଯାହା କହିଲେ ସବୁ ବିଶ୍ୱାସ କରିଯାଉଥିଲେ। ବ୍ରଜବାସୀମାନଙ୍କର ଏଇଟା ଥିଲା, ସେ ଦେଖିନାହାନ୍ତି ଗୋଟେ ରାତିରେ ଘଟଣା, ନନ୍ଦ ସ୍ନାନ କଲେ, ତାଙ୍କ ବରୁଣଙ୍କର ଦୂତ ନେଇଗଲେ, କୃଷ୍ଣ ଗଲେ, କୃଷ୍ଣ ବଳରାମ ଭୋରୁ ନେଇକି ପଳେଇ ଆସିଲେ, କିନ୍ତୁ ବ୍ରଜବାସୀମାନଙ୍କ ଆଗରେ ଯାହା ଯାହା କହିଥିଲେ ସେମାନେ ବିଶ୍ୱାସ କରିଲେ। ଆଜିକାଲି ତ ଭକ୍ତ ବା ଆଜିକାଲି ଯୋଉ ଇଣ୍ଟେଲିଜେଣ୍ଟ ସବୁ ବୁଦ୍ଧି ଖର୍ଚ୍ଚ କରାଯାଏ, ସେମାନେ କେବେ ବି ଭଗବାନଙ୍କର ହଁ ତୁମେ ଭକ୍ତ ହେଇକି ରହିପାରୁ, କିନ୍ତୁ ଶୁଦ୍ଧ ଭକ୍ତରେ କେବେ ପ୍ରବେଶ କରିପାରିବନି। ତୁମ ବୁଦ୍ଧି ତୁମେ ତୁମେ ଖର୍ଚ୍ଚ କରୁଛ, ତୁମେ ପଶିପାରିବନି। ଏଠି ଏଇଟା ବୁଦ୍ଧି ବୁଦ୍ଧିର ଏଠି କାର୍ଯ୍ୟରେ କିଛି କିଛି ନାହିଁ କହିଲେ ଚଳେ। ଏଠି କେବଳ ବୁଦ୍ଧିଟା ଏତିକି କରାଯିବ, ଗ୍ରହଣ କରାହବ, ମାନି ନେବାକୁ ପଡ଼ିବ, ହଁ ଏଇଟା କହିଛନ୍ତି ବାସ, କାହିଁକି ଆଉ ପ୍ରଶ୍ନ କରାଯିବନି। ସବୁଥିରେ କାହିଁକି ପ୍ରଶ୍ନ କିଛି ଆବଶ୍ୟକ ନାହିଁ, କେବଳ ଜଣେ ଆଚାର୍ଯ୍ୟ ପ୍ରଭୁପାଦ ସେ କାହିଁକି ବୋଲି ଏତେ କୋଶ୍ଚେନ୍ ଆନ୍ସର କୋଶ୍ଚେନ୍ ଆନ୍ସର କେବଳ ପ୍ରଭୁପାଦଙ୍କୁ ଷ୍ଟାର୍ଟ ହେଲା। ଦେଖ ତୁମେ ତ ପୂର୍ବ ଆଚାର୍ଯ୍ୟମାନଙ୍କୁ ଦେଖ, ତୁମେ ଭକ୍ତିନ ଠାକୁରଙ୍କୁ ଦେଖ, ଗୌରକିଶୋର ଦେଖ, ସେମାନଙ୍କୁ ଏଇସବୁ କାହିଁକି ପ୍ରଶ୍ନ କେବେ କରିଥିଲେ, ଏଇଟା କାହିଁକି ହବ, ଏଇଟା କାହିଁକି ହବ, ସମସ୍ତେ ଆସୁଥିଲେ ଆପ୍ରୋଚିଙ୍ଗ ମୋଡ଼ରେ ପଚାରୁଥିଲେ, ଆଜ୍ଞା ଟିକେ ଆମକୁ ଲୀଳା କୁହନ୍ତୁ, ବୈଷ୍ଣବ ମହିମା କୁହନ୍ତୁ। କିନ୍ତୁ ପ୍ରଭୁପାଦ ସେ ଭଗବାନଙ୍କର ଲୋକ ନା, ସେ ଜାଣିଛନ୍ତି ଏଇ ଯୋଉ ଆସିବ ଜେନେରେସନ ସେ ମୋତେ ଆଗରୁ ସବୁ ଆମେ ଜାଣିପାରୁନୁ, ବର୍ତ୍ତମାନ ସବୁ ଜଣାପଡ଼ୁଛନ୍ତି, ଏସବୁ ସ୍ୱତନ୍ତ୍ର ଭଗବାନଙ୍କର ନିଜ ଦୂତମାନେ ମାନେ ପ୍ରଭୁପାଦ ଜାଣିଛନ୍ତି ବର୍ତ୍ତମାନ ଆଉ ସେ ପୁରୁଣା ପିଚିଂ ଆଉ କାମ କରିବନି, କେହି ଆସିକି ଆପ୍ରୋଚ ମୁଡ଼ରେ ପଚାରିବେନି, ଆଜ୍ଞା କ'ଣ ଟିକେ କହିଲେ ଗୁରୁଙ୍କର ମହିମା କ'ଣ, ବୈଷ୍ଣବଙ୍କର କେହି ପଚାରିବେନି, କାହିଁକି ସେ ଗୁରୁ ହବ, ଗୁରୁ କିଏ ଏଇ ପ୍ରଶ୍ନ ପଚାରିବେ। କିନ୍ତୁ ତାଙ୍କର ପ୍ରିଚିଂ ଷ୍ଟାଇଲ୍ ସେ ସେଇଭଳିଆ ଆରମ୍ଭ କରିଛନ୍ତି, ଯୋଉଟାକୁ ଆଜି ସମଗ୍ର ବିଶ୍ୱ ଫଲୋ କରୁଛି। କେହି ସରଳ ଚିତ୍ତରେ ଜିନିଷକୁ ଗ୍ରହଣ କରିବେ, ବୁଦ୍ଧି ତାଙ୍କର ବହୁତ ଅଛି ନା, ବୁଦ୍ଧିଆ ଲୋକ ଏଇ ବୁଦ୍ଧିଟା କଣ ନା, ମାୟା ଦ୍ୱାରା ଗୁଣଯୁକ୍ତ ବୁଦ୍ଧି, ଗୁଣାତୀତ ବୁଦ୍ଧି ନୁହେଁ, ଗୁଣଯୁକ୍ତ ବୁଦ୍ଧି ଗୁଡା, ସେ ଭୌତିକ ବୁଦ୍ଧି ଗୁଡା ସେ ଏଠି ପରମାର୍ଥରେ ଲଗେଇବେ, ସେଥିରେ ତାଙ୍କୁ କାଟିବା ପାଇଁ ସଫିସିଏଣ୍ଟ ଜ୍ଞାନ ବି ଅଛି ଭାଗବତରେ। ପ୍ରଭୁପାଦ ସେଇଟାକୁ ଦେଖେଇ ଦେଇଗଲେ ଏଇଭଳି ଭାବରେ ତୁମେ କାଟିବ, ବ୍ରଜବାସୀମାନେ ସେମିତି ନଥିଲେ। ଏଠି ସୁଖଦେବ ଗୋସ୍ୱାମୀ ବଡ ସୁନ୍ଦର ଶବ୍ଦଟି ଲଗେଇଛନ୍ତି, ଉଚ୍ଚକିଆ ରାଜନ ଜତ୍ୱା ଗୋପସ୍ତମେଶ୍ୱରମ ଅପିନା ସ୍ୱଗତିମ ସୂକ୍ଷ୍ମ ଉପାଧ୍ୟାସ୍ୟ ଅଧୀଶ୍ୱର। ଯାଉ ଯାଉ ଏ ଜନ୍ମରେ ତ ଆମର ଗାଈ ଚରି ଚରି ଦିନ ଗଲା, କିଏ ହଉଛନ୍ତି ବ୍ରଜବାସୀମାନେ, ଆମେ ତ କିଛି ଗୋଟେ ଦାନ ପୁଣ୍ୟ କରିପାରିଲୁନୁ, ସେମାନେ କିଛି ଭାବନ୍ତିନି ଯେ ଆମର ବହୁତ ବଡ, ସେଥିପାଇଁ ନନ୍ଦ ମହାରାଜ ସେ ଏମିତି ଭାବୁନଥିଲେ ଯେ ମୋ ଜୀବନରେ ମୁଁ ଗୋଟେ କୃଷ୍ଣଙ୍କୁ ପାଇଯାଇଛି, ବହୁତ ବଡ ଜିନିଷ ପାଇଛି, ନାହିଁ ସେଥିପାଇଁ ସେ କହୁଥିଲେ ଟିକେ ଗଙ୍ଗା ସ୍ନାନ କରି ଆସିବି, ଟିକେ ଗଙ୍ଗା ଇଚ୍ଛା ହଉଥିଲା ତାଙ୍କର ବଦରିକ ଆଶ୍ରମ ଟିକେ ଯିବି। ସେମାନେ ଯେ ଭଗବାନ ପୁତ୍ର ଉପରେ ପାଇଛନ୍ତି, ବାତ୍ସଲ୍ୟ ପ୍ରେମରେ ସେ ଏଭଳି ଅନ୍ଧ ହେଇଯାଇଥିଲେ, ନିଜକୁ ସେଇଭଳି ଦୈନ୍ୟତାରେ ଭାବୁଥିଲେ, ଆମେ ବି ଗୋଟେ ସାଧାରଣ ମାନବ। ବଡ ଭାବନା କେବେ ଭକ୍ତିର ନାହିଁ, ଭଗବାନଙ୍କର ଯୋଉ ଭକ୍ତିର ସୂକ୍ଷ୍ମ ମହିମା ହଉଛି, ଯିଏ ଏତେ ବଡ଼ ହେଇଯାଏ ସେ ଏତେ ସାଧାରଣ ବ୍ୟକ୍ତି ହେଇଯାଏ, ତାର ସାଧାରଣ ବ୍ୟକ୍ତି ଜ୍ଞାନ ଆସିବ। ଏ ଯୋଉ ଅମାନ୍ୟ କହୁଛି ମାନ ଦେନ ତୃଣାନ୍ତ ବି ଶୁଣିଛନ, ଏଟା କେମିତି ହଉ, ଗୋଟେ ସାଧାରଣ ଲୋକଟା ତାର ସମ୍ମାନ ଦରକାର ପଡୁଛି, ତୁମେ ଭକ୍ତ ହେଇକି ମାଳି ଜପ କରିକି ତୁମେ କହିବ ମୁଁ ତୃଣାନ୍ତ ବି ଶୁଣିଛ ହେଇଯିବ, ଏଟା ହେଇଯିବ, ଚେଷ୍ଟା କଲ ଦେଖିବା କିଏ କହିଦବ, ସମସ୍ତେ ପ୍ରବଚନରେ କହିଦେଇପାରିବେ, ପ୍ରଶଂସା ମୁଖରେ କହିଦେଇପାରିବେ, ଆଚରଣ କରିପାରିବେନି। ଭକ୍ତି ନା, ଭକ୍ତିରେ ଯେତେବେଳେ ଜଣେ ସାଧୁଗୁରୁ ବୈଷ୍ଣବଙ୍କର କୃପାପ୍ରାପ୍ତ ହବ, ତାକୁ ସବୁ ଜିନିଷଟା ତାକୁ ତାର ଗୋଟେ ସ୍ୱାଭାବିକ ସାଧାରଣ ମାନବ ଜ୍ଞାନ ନିଜକୁ ଆସିବ, ମୁଁ ଗୋଟେ ମାନବ ଠାରୁ ଅଧିକା କିଛି ବଡ଼ ଲୋକ ନୁହେଁ, ସେ କେବେ ବି ନିଜର ମହତ୍ଵଟାକୁ ନିଜେ ଦେଖିପାରେ ନା, ତାର ଭଲ ଗୁଣ ଗୋଟେ ଅଛି ତାକୁ ଦେଖାଯିବନି, ସେ କେବଳ ଭାବିବ ମୁଁ ଗୋଟେ ସାଧାରଣ ବ୍ୟକ୍ତି, କାହିଁକି ନା ଭକ୍ତି ଯୋଉ ଗମ୍ଭୀର ଯୋଉ ସାଗର ତା କଟ ହେଇଯାଏ, ଭଗବାନଙ୍କର ଗୁଣ ଲୀଳା, ଆରେ ତା ତୁଳନାରେ ମୁଁ ଗୋଟେ ଗୋଟେ ମନୁଷ୍ୟଠାରୁ ବି ହୀନ, ତାର ଏଇ ଜ୍ଞାନ ହୁଏ, ସାଧାରଣ ଜ୍ଞାନ, ମାନବ ଜ୍ଞାନ। ନନ୍ଦ ମହାରାଜରେ କାହିଁକି ବାହାରୁଥିଲୁ ଆମେ ଯିବା କୋଉଠିକି, ଯିବା ଗଙ୍ଗା ସ୍ନାନ କରିବା, ଯିବା କଣ ବଦ୍ରିନାଥ ଯିବା, କେଦାରନାଥ ଯିବା, କାହିଁକି ତାଙ୍କ ମନ ଭାବୁଥିଲା? ସେ ନିତ୍ୟ ପାରିଷଦ କିନ୍ତୁ ତାଙ୍କର ଜ୍ଞାନ, ଇଏ ଭଗବାନଙ୍କର ପ୍ରେମ ଭକ୍ତିର ମହିମା ବଡ ବୋଲି କେବେ ଭାବନା କରନ୍ତି। ତେଜ ଉତ୍ସ କି ଆଧିଆ, ଏଇ ଶବ୍ଦଟିକି ସୁଖଦେବ ଗୋସ୍ୱାମୀ ବହୁତ ସୁନ୍ଦର ଶବ୍ଦ ପ୍ରକଟ କରାଇଛନ୍ତି। ଉତ୍ସୁକ ଗୋଟେ ମନ, ଆମେ ଗାଈ ଚରେଇଚରେ ଆମେ ଦିନ ଗଲା, କିଛି ତ ଜୀବନରେ ଦାନ ପୁଣ୍ୟ କରିପାରିଲେନି, କେବଳ ଏ ଗାଈ ଚରେଇଲେ, ଏ ଗାଈ ଗୁଡାକ ଆଣିକି ବାନ୍ଧାବାନ୍ଧି କଲେ, ଆଜି କୃଷ୍ଣଙ୍କ ସାଙ୍ଗରେ ଯୋଉ ଲୀଳା ହଉଥିଲା, ହସ ଖୁସି ମାଖନ ଚୋର, ଇଏ କଣ ଗୋଟେ ଆନନ୍ଦ ତାଙ୍କର, ତାଙ୍କର ଗୋଟେ ପାରିବାରିକ ଆନନ୍ଦ ସବୁ ଥିଲା ନା। ଆଜିକାଲି ପାରିବାରିକ ଆନନ୍ଦ କିଛି ନାହିଁ ନା, କଣ ଭାବିଲୁ ଅଛି ନା, କିଛି ଘରେ ଆନନ୍ଦ ଅଛି, ଘରୁ ତ ପଶିଲେ କଣ୍ଡଗୋଳ ଆଉ ଆନନ୍ଦ କଣ ନା କଣ। ଆଗରୁ କଣ, ଆଗରୁ ବନ୍ଧୁ ବାନ୍ଧବ ଯୋଉ ରଜ ଫଜ ହବ, ତୁମ ଆଡ଼େ ରଜ ଅଛି, ସେ ରଜ କୋଉଠି ତୁମର କାହିଁ, ମୁଁ ତ କିଛି ଦେଖୁନି। ରଜ ମାନେ ସେ ଦଶ ଦିନ ଆଗରୁ ତାଙ୍କର ସବୁ ବନ୍ଧୁ ବାନ୍ଧବ ଭଲ ମନ୍ଦ ଭାର ବୁହା ବୁହି ହବ, ପିଠାପଣା, ଲୋକମାନଙ୍କର ସାମାଜିକ ସ୍ଥିତିରେ ତ ଆନନ୍ଦ ଥିଲା। ଲୋକ ପାଠ ପଢିବାକୁ ଯାଉନଥିଲେ, ଛୁଆମାନେ ଯୋଉ ପାଠ ପଢୁ ପାଠ ନ ପଢିବାର କାରଣଟା ହଉଛି ଏ ସାମାଜିକ ସ୍ଥିତି ଗୁଡା। ଆଜି ଗୁରୁବାର ଉଷା ହବ, ଯୋଉ କଣ ସେଟା ଗୁରୁବାର ପିଠାପଣା ହବ, ଛୁଆ ପାଠ ପଢିବାକୁ ଯିବେନି, ସେ ମାମୁଁ ଆସିଲା ସେ ଯିବେନି, ତାର ବାହାଘର ମାଉସୀର ବାହାଘର ଚାଲ ଦଶ ଦିନ ସିଆଡେ, କାରଣ ଗୋଟେ ଆନନ୍ଦ, ଲୋକମାନଙ୍କର ଆନନ୍ଦ ଥିଲା, ସ୍ନେହ ଥିଲା, ସମ୍ପର୍କ ଥିଲା। ବର୍ତ୍ତମାନ ଏଗୁଡ଼ା ସବୁ କିଛି ନାହିଁ ନା। ବ୍ରଜରେ ଠିକ ତାଙ୍କୁ ସେଇଭଳିଆ ଜ୍ଞାନ ହଉଥିଲା, ବ୍ରଜରେ ସବୁ ଏଇଭଳିଆ ଜ୍ଞାନ ହଉଥିଲା। କୃଷ୍ଣ ଅଛନ୍ତି ହୋ ହାଲା ଖାଇବା ପିଇବା, ହେ ମାଳ, ହେ ମାଖନ ଭାଙ୍ଗିଲା, ଇଏ ହେଲା ତା ହେଲା, ସିଏ ଯେ ଭଗବାନ ଭକ୍ତି କରେ ଏସବୁ କିଛି ନାହିଁ, ସେଟା ଗୋଟେ ପ୍ରେମ ଭକ୍ତିର ଜିନିଷ ନା। ପ୍ରେମ ଭକ୍ତିରେ ଏତେ ସ୍ୱାଭାବିକ ଥିଲା, ସମସ୍ତେ ପୁରା ଆନନ୍ଦ ସାଗର, ଆନନ୍ଦ ବୁଦ୍ଧିବର୍ଦ୍ଧନ, ଆଉ ଡେଲି ତାଙ୍କୁ ଗୋଟେ ଉତ୍ସବ ଲାଗୁଥିଲା, ବ୍ରଜରେ ଡେଲି ଉତ୍ସବ ଲାଗୁଥିଲା। ସେ ଭାବୁଥିଲେ ଆମେ ସଂସାର ଭିତରେ ରହିକି ଆମେ ଗୋଟେ ପଡି ପଚି ସଢି ଗଲୁଣୁ, ଖାଲି ଗାଈ ଗାଈ ଗୁଡ଼େଇ ଗୁଡ଼େଇ ଆମର ମୁକ୍ତି ହବ କି ନାହିଁ। ଏ ଭଲ ହେଲା ନନ୍ଦ ମହାରାଜ ବର୍ତ୍ତମାନ ବରୁଣାଳୟରୁ ଶୁଣିକି ଆଇଲେ ଯେ କୃଷ୍ଣ ହଉଛନ୍ତି ଅଧୀଶ୍ୱର ଭଗବାନ, ସିଏ ଏଇଥର ତାର ଚାଲ ଯିବା କୃଷ୍ଣଙ୍କୁ କହିବା, ଆମକୁ ଟିକେ ଯାହା ଆମର ଲାଭ ହେଲା ଗାଈ ଚରେ ଚରି, ଆମର ବେକାର ହେଇଯାଇଥିଲା ଜୀବନଟା, ଏଇଥର କୃଷ୍ଣ ଆମକୁ ଟିକେ ପାର କରିବେ, କାରଣ ସେ ଭଗବାନ ବୋଲି। ଆଉ ଏତେ ସରଳ ସେମାନେ ସେମାନେ ଯୁକ୍ତି କଲେ ନା, କୃଷ୍ଣ କେମିତି ଗୋବର୍ଦ୍ଧନ ଟେକିଥିଲା, ସେ କେମିତି କଣ ହେଲା, ଏଇଟା ଏସବୁ ଏତେ ଖୋଡ଼ତାଡ଼ ନୀତି ତାଙ୍କ ମୁଣ୍ଡ ଭିତରେ ସବୁ ନଥିଲା, ଅତ୍ୟନ୍ତ ସରଳ ଥିଲେ। ଆଉ ଭକ୍ତି ଜୀବନଟା ହିଁ ଭକ୍ତି ଅତି ମହିମାମୟ ବସ୍ତୁ, କିନ୍ତୁ ଅତି ସରଳ ବାଟ ବି ଅଛି, ଅତି ଛୋଟ ଜାଗ, ଛୋଟ ଶ୍ରମରେ ବି ଜଣେ ପାର ହେଇ ପଳେଇବ। ଆଜିକାଲି ଯେତେ ଜଟିଳ ସବୁ ବୁଦ୍ଧି ହେଇଗଲା, ବୁଦ୍ଧିଟା ଜଟିଳ ହେଇଗଲା, ଗୁଣ ଦ୍ୱାରା ବୁଦ୍ଧି ଜଟିଳ ହେଇଗଲା, ପରିବେଶ ଜଟିଳ ହେଇଗଲା, ସଂସ୍କାର କମ ହେଇଗଲା, ସେଥିପାଇଁ ଭକ୍ତିଟା ଗୋଟେ ଲୋକଙ୍କୁ ବହୁତ ବଡ଼ କଷ୍ଟ ବୋଲି ଲାଗୁଛି। ତ ସେ କୌଣସି ସେବା କଲେ ବି, କୌଣସି ଜିନିଷ କଲେ ବି, ତାକୁ ଜିନିଷଟା ଇମ୍ପୋର୍ଟାନ୍ସ ଲାଗୁନି। ସେ ଯେତେ ଜପ କଲେ ବି ତାକୁ ଜପଟା ଗୁରୁତ୍ୱ ଲାଗିବନି, ଯେତେ ସେବା କଲେ ତାକୁ ସେବାଟା ଗୁରୁତ୍ୱ ଲାଗିବନି, ଯେତେ ଭାଗବତ ବୋଲେ ତାକୁ ଭାଗବତ ଗୁରୁତ୍ୱ ଲାଗିବନି, ତାକୁ କୌଣସି ଜିନିଷ ଗୁରୁତ୍ୱ ଲାଗିବନି। ଯଦି ଗୋଟେ ଜୀବନରେ ଏତେ ଝାଡୁ ମାରିଦେଇକି ଶ୍ୟାମାନନ୍ଦ ପ୍ରଭୁ ଭଳି, ଦୁଃଖୀ କୃଷ୍ଣ ଦାସ ଭଳି ଏତେ ବଡ ଟ୍ୟାଲେଣ୍ଟ ଲୋକଙ୍କୁ ଯୁବକ ସଙ୍ଗେ ଝାଡୁ ମାରିଦେବ, ଝାଡୁ ମାରି ଚାଲିଲ ବିନା ଦ୍ୱିଧାରେ। ଆଜିକାଲି ତୁମେ କହିଲା ମାନେ ସେ ଯୁକ୍ତି କରିବା ଆମେ ଏଇଟା କରୁନୁ ଘରେ, ଆଉ ଆମେ ଏଇଟା କଣ ଗୋଟେ କରିବାକୁ ଯିବୁ। ଭକ୍ତିରେ ସୁଧ ଭକ୍ତିର ଏଇ ଯୋଉ ସ୍ଥିତି, ଏ ଗୋଟେ ବିରଳ ହେଇଯିବ, କାରଣ ଏଇ ତ ଏଇ ଗୋଟେ ଜିନିଷ, ଏଇ ପ୍ରୋବ୍ଲେମଟା ଏଇଟା ହେଲା, ସଂସ୍କାର ଏତେ କମିଗଲାଣି, ଆଉ ସରଳତା ଗୁଣ ବୁଦ୍ଧିଟା ଗୁଣ ଦ୍ୱାରା ପୁରା ଯୁକ୍ତ, ସରଳତା ଆଉ ନାହିଁ। କିନ୍ତୁ ଇଏ ହଉଛି କେବଳ ସରଳ ଲୋକମାନଙ୍କର ମାର୍ଗ, ଏଠି ବହୁତ ବଡ଼ କିଛି ଦରକାର, ଜଣେ ଖାଲି ଫୁଲ ଗୁନ୍ଥିକି ଠାକୁର ଏମିତି ଫୁଲ ମାଳିଲେ ଟିକେ ସେ ଦଉଛି, ସେ ଖାଲି ଭଗବାନ କହୁଛି ପ୍ରଭୁ ମୁଁ ଆଉ କିଛି କରିପାରୁନି, ଖାଲି ଫୁଲ ମାଳିରେ ଆପଣଙ୍କୁ ଗୁନ୍ଥିକି ଦଉଛି, ସେ ପାରିକି ପଳେଇବ। ସବୁ କଲା ପରେ ବି ଜଣଙ୍କର କିଛି କୋଉଟାକୁ ତାକୁ ଭକ୍ତିରେ କୋଉଟା ବଡ ବୋଲି ତାକୁ ଜ୍ଞାନ ହଉନି, ସବୁ କରିବେ କିଛି ବଡ ବୋଲି ତାକୁ ଜ୍ଞାନ ହଉନି, ନା ସେବାଟା ବଡ ଜ୍ଞାନ ହଉଛି, ନା ଜପଟା ବଡ ଜ୍ଞାନ ହଉଛି, କୌଣସିଟା ବଡ ଜ୍ଞାନ ହଉନି। ତାର କାରଣ କଣ, ତାର ଅନ୍ତର ସରଳତା ନାହିଁ, ବାସ ଗୋଟିଏ ବାକ୍ୟରେ ଏଇଟା ତା ଶେଷ। ସେ ସବୁ ଜିନିଷକୁ କିଛି ଦିନ କରି ତାପରେ ଏଇଟା କିଛି ଇମ୍ପୋର୍ଟାନ୍ସ ନାହିଁ, ତ କେଉଁଟା ବି ଭଲ ଲାଗିବନି, ତାର ଗୋଟେ ଜିନିଷ ନାହିଁ, କଣ ସରଳତା ନାହିଁ। ଭକ୍ତିଟା ବହୁତ ସରଳ ଜିନିଷ, ଭଗବାନ ଏତେ ଜଟିଳ କରୁନାହାନ୍ତି। ତେ ଉତ୍ସୁକ ଧିଆ, ବ୍ରଜବାସୀ ମାନେ ଅତ୍ୟନ୍ତ ସରଳ ଥିଲେ। ଚକ୍ରପ୍ରଦାୟ କହୁଛନ୍ତି ଟିକାରେ, ଉତ୍ସୁକା ଯୁକ୍ତମ ଧି ଜେସାମ ତେ ସୋ ଗତିମ ସୁ ଉପାସକାନମ ଗତିମ ସୂକ୍ଷ୍ମ ମାୟାତୀତମ ବ୍ରହ୍ମାନନ୍ଦ ରୂପମ ବୈକୁଣ୍ଠ ପ୍ରାପ୍ତି ବୈକୁଣ୍ଠ ପ୍ରାପ୍ତି ରୂପାଂଚ। ଏଠି ବ୍ରହ୍ମାନନ୍ଦ ବୈକୁଣ୍ଠ ରୂପ ପ୍ରାପ୍ତି ସୂକ୍ଷ୍ମ ମାୟାତୀତମ, ମାୟା ଅତୀତ ସୂକ୍ଷ୍ମ ଗତି କୃଷ୍ଣ ଆମକୁ ନିଶ୍ଚିତ ଦେବେ। ଗୋଟେ ଉତ୍ସୁକ ତାଙ୍କର ମନ ଭିତରେ ଆସିଲା। ମାୟାତୀତ ସୂକ୍ଷ୍ମ ଗତି କେଉଁଟା? ସେ କହୁଛନ୍ତି ବୈକୁଣ୍ଠାକ୍ଷମ, ବୈକୁଣ୍ଠ ଲୋକକୁ ଦେଖେଇବେ ବର୍ତ୍ତମାନ କିଏ? କୃଷ୍ଣ। ଆରେ ଗୋଲୋକ ବୃନ୍ଦାବନକୁ ଏ ଜଗତକୁ ଆଣିଛନ୍ତି, ବୃନ୍ଦାବନ କ'ଣ? ବୃନ୍ଦାବନକୁ ଭଗବାନ ଏଠି ପ୍ରକଟ କରାଇଛନ୍ତି, ସିଏ ହେଉଛନ୍ତି ସେଇଠିକାର ପାର୍ଷଦ। କିନ୍ତୁ ଲୀଳା ଭଙ୍ଗୀ ଦେଖ, ଭଗବାନ ପାଖରେ ଥାଇକି ବି ତାଙ୍କର ଇଚ୍ଛା ଟିକେ ଐଶ୍ୱର୍ଯ୍ୟକୁ ଦର୍ଶନ କରିବା। ଐଶ୍ୱର୍ଯ୍ୟ ଦର୍ଶନ କେତେ ଲାଳସା ହେଲା? ସାଧାରଣ ମାନବ ଜ୍ଞାନ କରୁଥିଲେ ଯେ ଆମେ ଏମିତି ଗାଈ ଗୋରୁ ଚରଉଛୁ, ଏମିତି ରହୁଛୁ, ମୁକ୍ତି ଆମର କେମିତି? ଯେମିତି ବସୁଦେବ ପ୍ରଶ୍ନ କରୁନାହାନ୍ତି, ବସୁଦେବ ଏକାଦଶ କନ୍ଦର ପ୍ରଶ୍ନ କରୁଛୁ ନା ନାରଦ ମୁନିଙ୍କୁ, ମୁଁ କେମିତି ମାୟାକୁ ପାର ହେବି ମୋତେ କୁହ। ମୁଁ କେବଳ ଯଦିଓ ପ୍ରଚୁର ପୂର୍ବରୁ ଆରାଧନା କରୁଥିଲି, କେବଳ ପୁତ୍ର ରୂପରେ ପାଇବା ପାଇଁ ମୋର ମୁକ୍ତି ମୁଁ କେବେ ଚିନ୍ତା କରେ। ଆରେ ନା କେମିତି ବସୁଦେବ କଥା କହୁଛନ୍ତି ନିତ୍ୟ ପ୍ରସିଦ୍ଧ ହେଇକି? ସେଠି ଭାଗବତ ନାରଦ ମାନେ ଉପଦେଶ ଦଉଛନ୍ତି ନା ଏକାଦଶ କନ୍ଦରେ, କେମିତି ଏରା କହୁଛନ୍ତି ନା? ଏଇ ଏଇ ଯେଉଁମାନେ ଶୁଦ୍ଧ ଭକ୍ତି ପ୍ରାପ୍ତ ହେଇଯାନ୍ତି ତାଙ୍କୁ ଜଗତ ବଡ଼ ବୋଲି କହିଲେ ବି ସେ ତାଙ୍କ ହୃଦୟ ଭିତରେ ଗୋଟେ ବିନ୍ଦୁ ଆଶା ବି ନଥାଏ ଯେ ମୁଁ ଗୋଟେ ବଡ଼ ଲୋକ ବୋଲି, ମୁଁ ଜଣେ ଅତ୍ୟନ୍ତ ଅତ୍ୟନ୍ତ ସାଧାରଣ ମାନବ, ଏଇଟା ସ୍ୱାଭାବିକ ହେଇଯାଏ। ତାକୁ ତିଆରି କରିବାକୁ ପଡ଼େ ନା, ଯେମିତି ଭକ୍ତ ଗୋଟେ କହୁଛି ନା ତାକୁ ତୁମେ ଗୋଟେ ହମ୍ବୁଲ ହୁଅ, ବର୍ତ୍ତମାନ ଯେଉଁ ଟ୍ରେନିଂ ସବୁ ତୁମେ ହମ୍ବୁଲ ହୁଅ, କ'ଣଟା ହମ୍ବୁଲ ହବ? ସେ ପାଟିଟା ବନ୍ଦ କରିଦେବ ହମ୍ବୁଲ ହବ, ତା ମୁଣ୍ଡଟା ହମ୍ବୁଲ ହେଇଯିବ, ତା ବୁଦ୍ଧିଟା ହମ୍ବୁଲ ହେଇଯିବ? ତା ପାଟିଟା ବନ୍ଦ କରିଦେଲେ ଯିଏ ବର୍ତ୍ତମାନ ପାଟି ବନ୍ଦ କରୁଛି ଆମକୁ ଯେ ପିଲାଟା ଭଲ, ତା ବୁଦ୍ଧିଟା ହମ୍ବୁଲ ହେଇଯିବ? ତା ବୁଦ୍ଧିଟା ଭିତରେ ରଖି ଟକ୍କର ମାରିବ ହମ୍ବୁଲ କ'ଣ ସେ ହବ? ଏଇଟା ନ୍ୟାଚୁରାଲ ପ୍ରୋସେସଟା, ତୁମେ ଆର୍ଟିଫିସିଆଲ କେତେ ଟ୍ରେନିଂ ଦେଲେ କିଛି କାମ ଦେବନି। ହଁ ସେ ଡିସିପ୍ଲିନ ହବ, ଶୃଙ୍ଖଳା ହବ, କାମ ଦେବନି। ଏଇଟା ତ ଚେଞ୍ଜେସ ଲାଇଫ, ଏଇଟା ଗୋଟେ ଆମ ଆମ ଜୀବନଟାକୁ ପରିବର୍ତ୍ତନ, ଭକ୍ତିଟା କ'ଣ ଗୋଟେ ପରିବର୍ତ୍ତନ, ଗୋଟେ ଇଏ ନାହିଁ କ'ଣ କୁହାଯିବ କହିଲ, ମାନେ ସ୍ରୋତଟା ବିପରୀତ ଦିଗରେ ତୁମକୁ ଘୂରେଇବ, ଗୋଟେ ସ୍ରୋତଟା ଯାଉଛି ତାକୁ ବିପରୀତ ଦିଗରେ ଉଲଟେଇବା କଥା, ଜୀବନର ଗତିପଥଟା ବଦଳିବ ନା, ଏଇଟା ଗୁଣାତୀତ ଜୀବନ, ଏ ଗୁଣଯୁକ୍ତ ଜୀବନ ବର୍ତ୍ତମାନ ହବ, ଗୁଣାତୀତ ଜୀବନ। କିଛି ମହାପ୍ରଭୁ ଜିନିଷ କହିଛନ୍ତି ଆମକୁ କେବଳ ଖାଲି ମନ ଭିତରେ ରଖୁଛେ, କିନ୍ତୁ ଗୁରୁ ବୈଷ୍ଣବ କୃପା ନହେଲେ କିଛି ତାର ଅନୁଭବ ଆସିବନି। ପ୍ରଣାନନ୍ଦ ପିଶୁ ନିଜ ନା ତରୁ ରହିବ, ଗୋଟେ ଜୀବନ କେମିତି ହବ? ଏଇଟା ଅଯୋଗ୍ୟ ବ୍ୟକ୍ତିଟା ବି ନିଜକୁ ଶ୍ରେଷ୍ଠ ବୋଲି ମନେ କରୁଛି, ଜଣେ ହରିଭଜନ କରି ମାଳି ତିଳକ କରି ଭଗବାନଙ୍କ ସେବା କରି ସେ ପ୍ରଣାନନ୍ଦ ବି ହେଇଯିବ ହେଇପାରିବେ? ଏଇଟା କୃପାର ସ୍ୱରୂପ, ଏଇଟା ଆଚରଣ ଗୋଟେ ଜଣକୁ କରିବାକୁ ପଡିବ, ସେଟା ସେମିତି ନୁହେଁ। ଆଚରଣ କେହି କରନ୍ତିନି, କଣ ବୁଝିପାରୁଛ କି? ଆଚରଣଟା କରିବ ମାନେ କଣ, ତୁମ ବୁଦ୍ଧି ଦ୍ୱାରା କଲ ନା ଆଉ, ସେଟା ଆଚରଣ କେମିତି କରା ହେଲା ବାହାର ଦୁନିଆରେ କଣ? ତାଙ୍କ ବୁଦ୍ଧି ଦ୍ୱାରା ସେଟା ଆଚରଣ କରୁଛନ୍ତି, ତାହେଲେ ବୁଦ୍ଧି ଫେଲ ହେଇଯିବ, ଆଚରଣଟା ଓଲଟା ହେଇଯିବ, ବୁଝିପାରୁଛ କି ନାହିଁ? ମୋତେ ଏମିତି ଚାଲିବା ଦରକାର, ଏମିତି କହିବା ଦରକାର, ଏମିତି କରିବା ଦରକାର। ଏଇ ଦେଖୁନା ଗାଁ ଲୋକମାନେ ଭାରି ଭଦ୍ର ଲୋକ, ରାଗି ରୁଗି ଯିବ କୋଉଠୁ କାହାକୁ ଖରାପ ଭାଷା କହିଦେ ଲୋକ, ଆରେ କେମିତି ସେଇଟା ଭଦ୍ର ଭଦ୍ର ଲୋକଟା ଥିଲା କେମିତି ଏଇଟା କହିଦେଲା? କାରଣ ସିଏ ଆଗରୁ ଯୋଉ ଭଦ୍ର ବୋଲି କହୁଥିଲ, ସେ ବୁଦ୍ଧି ଦ୍ୱାରା ନିଜକୁ ନିଜର ଭଦ୍ରତାକୁ ପ୍ରତିପାଦ୍ୟ କରୁଥିଲା, ବର୍ତ୍ତମାନ ବୁଦ୍ଧିଟା ଗୁଣଯୁକ୍ତ ହେଇଗଲା, ତମ ଗୁଣଯୁକ୍ତ ହେଇଗଲା, କାମ କରିବନି ଏଠି ସେଇ ପ୍ରୋସେସ, ଏଠି ସେମିତି କାମ କରିବନି। ତୁମେ ବୁଦ୍ଧି ଦ୍ୱାରା ତୁମେ ଆଚରଣଟା କରିବ ସେଟା କେତେ ଦିନ? ଆଉ ଏଇଟା ପ୍ରଥମ ଅବସ୍ଥାରେ, ପ୍ରାଥମିକ ଅବସ୍ଥାରେ ଏଇଟା ବୁଦ୍ଧିକୁ ବାରମ୍ବାର ଷ୍ଟ୍ରାଇକ୍ କରିକି ମୋର ମୁଁ ବୈଷ୍ଣବ, ମୋତେ ଏଇଟା କରିବା ଦରକାର, ମୁଁ ଏମିତି କଥା କହିବା ଦରକାର, ମୁଁ ଅପରାଧ କରିବା ଉଚିତ ନୁହେଁ, ବୁଦ୍ଧି ଦ୍ୱାରା ବାଢ଼ଉଛି, କିନ୍ତୁ ଏଇଟା ବେଶୀ ଦିନ ରହିବନି, କାହିଁକି ରହିପାରିବନି? ଯେତେବେଳେ ଗୁଣ ଗୁଣ ଦେହରେ ଲାଗିଯିବ ପୁଣି ଓଲଟା ହେଇଯିବ, ସ୍ୱାଭାବିକ ହବ, ସ୍ୱାଭାବିକ ନହେଲେ ତ ଏଇଟା କିଛି କାର୍ଯ୍ୟ କହୁନି। ତୁମେ କେତେ ଦିନ ମୁଣ୍ଡକୁ ଅଟକେଇ ବୁଦ୍ଧି ରଖିବ, ବୁଦ୍ଧି ଭିତରେ ଭିତରେ କାମ କରୁଥିବ, କେତେବେଳେ ତମ ଗୁଣ ଆସିବ ଭାରି ଆସିବ ଏକ୍ସପୋଜର ନେଇକି, ଏ କାମ ନୁହେଁ, ଏସବୁ ନେଚୁରାଲ ପ୍ରୋସେସ। ବ୍ରଜବାସୀମାନଙ୍କର ଏ ଯୋଉ ଉତ୍ସାହ ଆସିଛି, ଚକ୍ରବର୍ତ୍ତୀ କହୁଛନ୍ତି ଉପାଧ୍ୟାସ୍ୟାତ୍ ଉପାଧ୍ୟାସ୍ୟତି ନ ଉପାଧ୍ୟାସ୍ୟତି। ଆଚ୍ଛା, ଭୋ ବ୍ରଜରାଜ ତୋଇବ ପୂର୍ବମ ଗର୍ଗତ୍ୱା ଅସ୍ୟ ନାରାୟଣ ନାରାୟଣ ସାମ୍ୟ ଉକ୍ତମ ନ ତୁ ନାରାୟଣ ତୁମ। ହେ ଗର୍ଗାଚାର୍ଯ୍ୟ, ହେ ନନ୍ଦରାଜ, ତୁମେ ପୂର୍ବରୁ ଗର୍ଗଙ୍କର ଉକ୍ତି ଦ୍ୱାରା ଆମକୁ ବୁଝେଇଥିଲ ଯେ କୃଷ୍ଣ ନାରାୟଣ ନୁହନ୍ତି, ନାରାୟଣଙ୍କର ସମ। ସମ୍ପ୍ରତି ତୁ ବରୁଣ ସ୍ତୁତ୍ୟା ସାକ୍ଷାତ ଦୃଷ୍ଟ୍ୟା ଯଦି ନାରାୟଣ ତ୍ୱମେବ ନିର୍ଦ୍ଧାରୟସି ତଥା ବନ୍ଧୁନାମ ଅସ୍ମାକମ୍ ସାଂସାରିକାଣମ୍ ଅବଶ୍ୟମେବ ମନୋରଥମୟମ୍ ପୁରୈତି ଏବ। କେତେ ସୁନ୍ଦର ଭାବନାରେ କହୁଛନ୍ତି ବ୍ରଜବାସୀ, ଆମେ ହଉଛୁ ସାଂସାରିକ ଲୋକ, ଦେଖୁନା ଏଇ ଯେଉଁ ଆଲୋଚନା ପଡ଼ୁଛି ଏଇଟା ତାଙ୍କ ଟିକେ ଚାଲି ଆସୁଛି, ଏସବୁ ଆମେ ହଉଛୁ ସାଂସାରିକ ଲୋକ, ବ୍ରଜବାସୀ ମାନଙ୍କ ବ୍ରଜବାସୀ ମାନଙ୍କ ସାଂସାର ଲୋକ, ସାଂସାର ଲୋକ ଯେତେ ବ୍ରହ୍ମାଜୀ ତାଙ୍କ ସ୍ତୁତିରେ କଣ କହୁଛନ୍ତି, ଓହୋ ଭାଗ୍ୟମ ମହୋ ଭାଗ୍ୟମ ନନ୍ଦ ଗୋପ ବ୍ରଜ କସାମ ୟନ୍ମିତ୍ର ପରମାନନ୍ଦମ ପୂର୍ଣ୍ଣ ବ୍ରହ୍ମ ସନାତନମ। ବ୍ରହ୍ମା ଓହୋ ଓହୋ ଖାଲି କହୁଛନ୍ତି, ଓହୋ ଭାଗ୍ୟମ ମହୋ ଭାଗ୍ୟମ ଦୁଇବାର ଦୁଇବାର କହିଲେ, ଆହା କି ଭାଗ୍ୟ କି ଭାଗ୍ୟ, ଓହୋ ଭାଗ୍ୟମ ମହୋ ଭାଗ୍ୟମ ନନ୍ଦ ଗୋପ ବ୍ରଜ କସାମ, ନନ୍ଦ ଗୋପରେ ରହୁଥିବା ବ୍ରଜବାସୀ ମାନଙ୍କର କେତେ ବଡ ଭାଗ୍ୟ, କେତେ ବଡ ଭାଗ୍ୟ ନା, କାହିଁକି ୟନ୍ମିତ୍ର ପରମାନନ୍ଦମ ପୂର୍ଣ୍ଣ ବ୍ରହ୍ମ ସନାତନ, ପୂର୍ଣ୍ଣ ବ୍ରହ୍ମ ସନାତନ ପରମ ବ୍ରହ୍ମ ଯାହାଙ୍କର ହଉଛନ୍ତି ମିତ୍ର, ସିଏ କଣ ଭାବୁଛନ୍ତି ଆମେ ହଉଛୁ ସାଂସାରିକ ଲୋକ। କହିଲେ ନନ୍ଦ ତୁମେ ପୂର୍ବରୁ ଆମକୁ କହିଥିଲ ଗର୍ଗାଚାର୍ଯ୍ୟଙ୍କ ଉକ୍ତି ଦ୍ୱାରା ସିଏ ନାରାୟଣ ନୁହନ୍ତି, ନାରାୟଣଙ୍କର ସମଭଳି, କିନ୍ତୁ ଆଜି ସମ୍ପ୍ରତି ବରୁଣସ୍ତୁତ୍ୟା ସାକ୍ଷାତ ଦୃଷ୍ଟା କହୁଛନ୍ତି, ତୁମେ ସାକ୍ଷାତ ଭାବରେ ବରୁଣ ସ୍ତୁତି କଲେ ସେଟା ଦେଖିକି ତୁମେ ବର୍ତ୍ତମାନ ନିର୍ଦ୍ଧାରଣ କରୁଛ ଯେ କୃଷ୍ଣ ହଉଛନ୍ତି ନାରାୟଣ, ତାହେଲେ ଭଲ ହେଲା, ଭଲ ହେଲା, ଯୁକ୍ତିଯୁକ୍ତି କିଛି କଲେନି, ସରଳ ଲୋକ ତାଙ୍କର ଏତେ କଥାରେ ମୁଣ୍ଡରେ କଣ ଅଛି, କୃଷ୍ଣ ଭଗବାନ ହୁଅନ୍ତୁ ନ ହୁଅନ୍ତୁ ଆମର କଣ ଦରକାର ଅଛି, କୃଷ୍ଣ ଉଦ୍ଧାର କରନ୍ତୁ ନ କରନ୍ତୁ ଆମର କଣ ଏତେ ମୁଣ୍ଡ ପୁରିବାର ଅଛି, ଆମକୁ ଗୁରୁ କହିଛନ୍ତି ଭଗବାନ ପରମ୍ପରା ଶିକ୍ଷା ଆମେ ଚାଲିଲୁ, କେତେ ବାଟ ଯିବୁ କଣ କରିବୁ କୋଉଠୁ ବାଟ ଅଟକିବୁ ଆମର କଣ ଦରକାର, କିନ୍ତୁ ଆମର ତରଫରୁ ଯେତିକି କରିବା କଥା ଆମେ ଆମର ଶକ୍ତି ବଳ ବୁଦ୍ଧି ନେଇ ଚଲେଇବୁ, ଏତେ କଳତାଟ ନୀତି କିଛି ଆବଶ୍ୟକ କି ନାହିଁ ମୁକ୍ତିରେ, ନିଜ ବୁଦ୍ଧି ଖର୍ଚ୍ଚ କରି ଝୁଣ୍ଟିବ ଝୁଣ୍ଟି ପଡିବ। ତେଣୁ ଯଦି ନାରାୟଣ ତୁମେ ନିର୍ଦ୍ଧାରୟସି, ଯଦି ତୁମେ ନାରାୟଣ ବୋଲି ତାଙ୍କୁ କାହାକୁ କୃଷ୍ଣଙ୍କୁ ନିର୍ଦ୍ଧାରଣ କରୁଛ, ତଦା ବନ୍ଧୁନାମ ଅସ୍ମାକମ ସଂସାରିକାଣମ ଅପି ଅମସ୍ୟ ଏବଂ ମନୋରଥ ଆୟମ ପୁରୈତି ହେବ, ଆମେ ହଉଛୁ ତୁମର ବନ୍ଧୁ, କାହାର ନନ୍ଦ ମହାରାଜଙ୍କର, ଆଉ କୃଷ୍ଣ ବି ଆମର ସବୁ ବନ୍ଧୁ ହେଲେ, ତାହେଲେ ଆମେ ବନ୍ଧୁ ଲୋକ, ଆମେ ତ ସଂସାରୀ ଲୋକ, ତାହେଲେ ବନ୍ଧୁ ଭାବରେ କୃଷ୍ଣ ନିଶ୍ଚୟ ଆମର ମନୋରଥଟାକୁ ପୂର୍ଣ୍ଣ କରି ବ୍ରଜବାସୀ ମାନଙ୍କର ସମସ୍ତଙ୍କ ମନ, ଗାଁ ଗହଳି ଗୋଡ଼ିଆ ଲୋକ ତାଙ୍କ ମୁଣ୍ଡକୁ ଉଠିଲା, ଆଉ ରେ କୃଷ୍ଣ ଆମକୁ ଦେଖେଇବେନି ପାର କରିଦେବେ ମୁକ୍ତି କରିଦେବେ, ତୁମର କଣ ମୁକ୍ତି ଦରକାର ଅଛି, ସରଳିଆ ଲୋକ ତାଙ୍କର ଏତେ କଥା କଣ, ଆଗେ ବି ଲୀଳା ଲୀଳା ପ୍ରସଙ୍ଗ ଭଗବାନ ଏମିତି ଲୀଳା କରିବେ, ଯତ ତବ ପୁତ୍ର ଏବଂ ମମ ଭାତୃ ଭାତୃ ଭାତୃଷ ପୁତ୍ର, କିଏ କହୁଛନ୍ତି ବ୍ରଜବାସୀ, ତୁମ ପୁଅ ଆମର କଣ ଭାଇର ସବୁ, କାରଣ ନନ୍ଦ ମହାରାଜ ସବୁ ସମ୍ବନ୍ଧୀ ଅଛନ୍ତି ନା, ଆଉ ତା ଭାଇର ପୁଅ ଆଉ ଆମର କାହିଁକି କୃଷ୍ଣ ଆମକୁ କାହିଁକି ଆମ ଉନ୍ନତ ପୂରଣ କରିବେ, ଅସ୍ୟ ଭଗିନୀ ପୁତ୍ର ଅସ୍ୟ ଦୋହିତ୍ର, ତାର ଭଉଣୀର ପୁଅ, ସମୁଦ୍ର ଯୋଡ଼ିଲେ ଆଉ କଣ, କିଏ ବ୍ରଜବାସୀ, ସେ ଗାଉଁଲିଆ ଲୋକ ତାଙ୍କର ଏତେ କଥା କଣ ଦରକାର, ସେ ତା ଯଶୋଦାଙ୍କର ଭଉଣୀ କିଏ, ତାଙ୍କର ପୁଅ କୃଷ୍ଣ, ସେ ଯୋଡ଼ିଲେ, ସେ ମୋ ମାଉସୀ ପୁଅ ମଉସା ପୁଅ, ଗାଁର ଏମିତି କୁହ ନାଇଁ କଣ, ଗାଁର କଣ ଷଡ଼ୁ, ସେ ଷଡ଼ୁର କଣ, ଷଡ଼ୁର ଝିଅ ଷଡ଼ୁର ଶାଳୀ, ଲୋକ ସମ୍ବନ୍ଧ ଶୁଣିଲା ବେଳକୁ ତା ଗୋଟେ ଆସୁଛି ନା ଆନନ୍ଦ ଆଉ ନା କଣ, ସମ୍ବନ୍ଧଟା ସେଇଟା ତ ମୁଖ୍ୟ ଜିନିଷ, ସମ୍ବନ୍ଧ ଭଗବାନ ଗୁରୁ ବୈଷ୍ଣବ ସହିତ ସମ୍ବନ୍ଧ ନ ହେଇପାରିଲେ ସବୁ ତ ଜୀବନଟା ଶୁଷ୍କ ଆଉ କଣ, ଆଉ ସମ୍ବନ୍ଧର ବଡ଼ ଯା କୁହନ୍ତି ପ୍ରତିବନ୍ଧକଟା, ଏଇଟା ଯୋଉ ସରଳତାର ତୁମ ସରଳତା ନାହିଁ ମାନେ, ତୁମର ଯେତେ ଯାହା କରୁଥିବ କୋଉଥିରେ ତ ବିଶ୍ୱାସ ଆସିବ, ମାନେ ସମ୍ବନ୍ଧଟା କେମିତି ଆସିବ, ସମୁଦ୍ରଟା ହେଇପାରୁନି ନା, ସମୁଦ୍ର ନ ହେଇପାରିଲେ ତୁମେ ତ ସରଳ ନୁହଁ, ଆଉ ତୁମ ସମ୍ବନ୍ଧ କେମିତି ହବ, ସବୁ କରୁଥିବ କିଛି କିଛି ଭଲ ଲାଗିବନି, ସମ୍ବନ୍ଧ ହେଇପାରିବ, ଆଉ ସମ୍ବନ୍ଧ ନହେଲେ ଭଲ ଲାଗିବ କି, ଆଉ ଆମ ଓଡ଼ିଶାରେ ବେଶୀ ନା, ଆଉ ସଡ଼ୁ ସଡ଼ୁ କଣ ଗୋଟେ କୁହନ୍ତି ସବୁ, ସଡ଼ୁ ଶଳା ଶାଳୀ ସଡ଼ୁ ମଉସା ମାଉସୀ ଆ ପିଉସା ପିଉସା ପିଉସୀ ନଥିଲା କି ସବୁ, ସବୁ କୁଆଡେ କୁଆଡେ କାହିଁକି ସେତେ ସମ୍ବନ୍ଧ ରଖେ, ସମ୍ବନ୍ଧ ଗୁଡା ଯେମିତି ଇଏ ବ୍ରଜବାସୀ ମାନେ ସେମିତି ଯୋଡ଼ିଲେ, ଆଉ କରେ କୃଷ୍ଣ ଆମ ମନରଥ ପୂର୍ଣ୍ଣ କରିବେ କାହିଁକି, ଏଇଠି କହୁଛନ୍ତି ବା ଅସ୍ୟ ଭଗିନୀ ପୁତ୍ର ଅସ୍ୟ ଦୋହିତ୍ର ପରମେଶ୍ୱର ଅୟମ ଅସ୍ମି ଇସ୍ମି ଯଦି ବୟମ ସ୍ନେହାମ, ଆଚ୍ଛା ଆଚ୍ଛା ଆମର କେତେ ବଡ଼ ଭାଗ୍ୟ, ଆମେ ତ ଜାଣିନଥିଲୁ ଇଏ କିଏ ଭଉଣୀର ପୁଅ ଭାବିକି, କିଏ ମଉସାର ପୁଅ ଭାବିକି, କିଏ ମାଉସୀର ପୁଅ ଭାବିକି, କିଏ ନନ୍ଦଙ୍କର ପୁଅ ଭାବିକି, ଆମେ କୃଷ୍ଣଙ୍କୁ କେତେ ସ୍ନେହ କରୁଛୁ, ନିଶ୍ଚିତ କୃଷ୍ଣ ଆମକୁ ଉଦ୍ଧାର କରିବା, ଆଉ ବୁଝିଲେ ଆଉ କଣ, ସରଳିଆ ଲୋକ ତାର ବୁଦ୍ଧି, ଆମେ କଣ ଜାଣିଥିଲୁ ଭଗବାନ ବୋଲି, ତୁମେ ଆଗରୁ କହିଥିଲେ ନାରାୟଣ ଭଳିଆ ସମଗୁଣ, ବର୍ତ୍ତମାନ କହିଲେ ନାରାୟଣ, ଆମକୁ କୃଷ୍ଣ ନିଶ୍ଚିତ ମନୋରଥ ପୂର୍ଣ୍ଣ କରିବେ କାହିଁକି, ଆମେ ମାଉସୀ ପୁଅ ମଉସା ପୁଅ ଭଉଣୀ ଭଉଣୀ ପୁଅ ଭାଇ ପୁଅ ଭାବିକି କୃଷ୍ଣଙ୍କୁ ସ୍ନେହ କରୁଛୁ, କୃଷ୍ଣ କେବେ ଆମକୁ ଧୋକା ଦେବେ, ସେ ନିଶ୍ଚିତ ମନୋରଥ ପୂର୍ଣ୍ଣ କରିବ, ତେଣୁ ଭକ୍ତର ହୃଦୟଟା କେତେ କୋମଳ, ଏତେ ଜ୍ଞାନ ଆମର କଣ ଆବଶ୍ୟକ ଅଛି? ଏତେ ଯୋଉ ଜ୍ଞାନ ଏତେ ଶ୍ରବଣର କଣ, ମୁଁ ତ କିଛି ବୁଝିପାରୁନି। ଏତେ ଶ୍ରବଣ ଏତେ କରାଯାଏ କୋଉଥିପାଇଁ? ଯଦି ସମ୍ବନ୍ଧ ଯଦି ଅନ୍ତରଟା ସରଳ ନାହିଁ, ଲକ୍ଷ ଲକ୍ଷ ଜନ୍ମ ଶ୍ରବଣ କଲେ ବି ତୁମର କିଛି କଣଟା ହବ? ତୁମେ ତ ସମ୍ବନ୍ଧରେ ହେଇପାରୁନ। ସେ ଶ୍ରବଣ କରି କଣ ଖାଲି ମୁଣ୍ଡରେ ପୁଳ ଜ୍ଞାନ ଗୁଡା ରଖିବ ନା କିଛି? ଗୋଟା କିଛି କାମ ଲାଗିବ? ସମ୍ବନ୍ଧ ହେଇପାରୁନି ମାନେ ତୁମ ଅନ୍ତର କେତେବେଳେ ହେଲେ ଗୋଟେ ରସଯୁକ୍ତ ହବନି। ସରଳତା ନାହିଁ ମାନେ ତୁମ ରସଯୁକ୍ତ କିଛି ହବନି। କହୁ କେମିତିରେ ତୁମର ରସ ମିଳିବନି? ସବୁ କିଛି ଚାଲିଥିବ ସଂସାରରେ ନା କଣ ଭାବିଲୁ? ଘର ବିଲ୍ଡିଂ ତିଆରି ଚାଲିଛି, ଗାଡି କିଣା ଚାଲିଛି, ଯାହା କରୁଛ କଣ ରସ କିଛି ମିଳୁଛି? ଯାହା କରିଦେଲା ହା ମିଳିବ ବୋଧେ ସୁଖ କିଛି ନାହିଁ। କିନ୍ତୁ ବସିପାରିବନି, କରିବ ସେଗୁଡ଼ା ଭକ୍ତ ତ ବସିକି ଖାଇବନି, ତାର କିଛି ଗୋଟେ କରିଦବ, କିନ୍ତୁ କଣ କରିବ? ଖାଲି ସମୟଟା କଟିବା ପାଇଁ। କିନ୍ତୁ ଅବଶ୍ୟ କିଛି ସିଏ ଅଜ୍ଞାତରେ କଲେ ବି ତାର ରସ ନ ମିଳିଲେ ଲସ୍ କିଛି ନାହିଁ, କିନ୍ତୁ ଯେଉଁଟା ତାର ମୁଖ୍ୟ ଜିନିଷଟା ସେଇଟା ପ୍ରାପ୍ତ ହେଇପାରୁ, ସେଥିପାଇଁ ସେ ଦୁଃଖୀ ହେଇଯାଉଛି। ତାର ପ୍ରଥମ ପ୍ରତିବନ୍ଧକଟା ହେଲା ଏ ସରଳତା। ଏମାନେ ଏମାନେ କହିଦେଲା କୃଷ୍ଣ ଆମ ମନ ତ କାହିଁ ପୂର୍ଣ୍ଣ କରିବେ, ଆମେ ମଉସା ପୁଅ, ମାଉସୀ ପୁଅ, ସେ ଷଡ଼ୁର ପୁଅ ସବୁ ଯୋଡ଼ିଲେ ଆଉ କଣ ବ୍ରଜବାସୀ ମାନେ? ଆଉ ସେ ନିଶ୍ଚିତ ଆମକୁ ଉଦ୍ଧାର କରିବେ ବୋଲି କହୁଛନ୍ତି ପରମେଶ୍ୱର। ପରମେଶ୍ୱର ଅୟମ ଅସ୍ମିନ୍ ଏତେ ବୟମ ସ୍ନେହାମ ଏବ ଅୟମ ଅପି ଅସ୍ୟ ଆଶ୍ୱାସ ଯତି ତଦ୍ଭୋ ଗୋପ୍ୟା ପରମେଶ୍ୱର ଅସ୍ମାକମ୍ ସ୍ୱସ୍ୱ ବାଞ୍ଛନୀୟମ ଯଥେଷ୍ଟମ ଗୃହିତ୍ୱମ ଇତି ଉକ୍ତେ। ଆମେ ବହୁତ ସ୍ନେହ କରୁଛୁ, ଆମେ କଣ ଜାଣିଥିଲୁ ସେ ପରମେଶ୍ୱର ବୋଲି? ଆମେ ଆମର ସମ୍ବନ୍ଧରେ ତାଙ୍କୁ ସ୍ନେହ କରିଛୁ। ତେଣୁ ତୁମେ ତ ଆସିକି ନିଜେ କହୁଛ ବରଣ କହୁଛନ୍ତି, ବରଣ ସ୍ତୁତି କରି କହୁଛନ୍ତି ସେ କୃଷ୍ଣ ବୋଲି, ତାହେଲେ ଭଗବାନ ନାରାୟଣ ବୋଲି, ତାହେଲେ ନିଶ୍ଚିତ ଆମକୁ ସେ ଉଦ୍ଧାର କରିବେ, ଆମ ମନ ତ ପୂର୍ଣ୍ଣ କରିବେ, ଆମକୁ ଦେଖେଇବେ। ଆଉ ଆମକୁ ସୂକ୍ଷ୍ମାତୀତ ମାୟାତୀତ ସୂକ୍ଷ୍ମ ଗତି ଦେଖେଇବେ। ଇଏ ବ୍ରଜବାସୀ ମାନେ କଣ ବୈକୁଣ୍ଠ, ତାଙ୍କର କଣ ଜାଣିଛନ୍ତି ଯେ ଏ ବ୍ରହ୍ମ ବ୍ରହ୍ମଟା ତମେ କହିଦେଲା ମାନେ ଲୋକ ସବୁ ବଡ଼ ବୋଲି ଭାବିବ ନା ବ୍ରହ୍ମ ଲୋକ ଯିବା ବ୍ରହ୍ମରେ? ଯେମିତି ଆମ ଓଡ଼ିଶାରେ ସେ ଯୋଉ ଅଲେଖ ବାବାମାନଙ୍କୁ ଆଗରୁ ବଡ଼ ସମ୍ମାନ ନା ହବ? ସିଏ ତୁମେ ଯୋଉ କଥାଟା କହିବ ଯଦି ଗୋଟେ ଲୋକ ଜାଣିଥିବ ସେଟାକୁ ସିଏ ବଡ଼ ବୋଲି ଜ୍ଞାନ କରିବ। ଛୁଆଟି ବେଳେ ଲୋକ ଶୁଣି ଶୁଣି କଣ ଆସୁଛନ୍ତି? ଗୀତା, ଭାଗବତ, ହରିନାମ, ସେ କୃଷ୍ଣ ଠାକୁର, ରାମ ଠାକୁର, ଏଟା ଶୁଣିକି ଆସୁଛୁ। ତୁ ଗୋଟେ ନୂଆ କଥା କହିବ, ନୂଆ କଥା କହିବ ଯୋଉଟା କିଏ ଶୁଣିନଥିବ, ସେଟା ବଡ଼ ଭାବିବ। ତେଣୁ ସେ ବ୍ରହ୍ମ କହିବ, ସେ ବ୍ରହ୍ମ କି ମାୟାତୀତ ଗୋଟେ ଲୋକ ଆଣେ, ଏଟା ଗୋଟେ ନୂଆ ଜିନିଷଟା କଣ ଆଉ ଜ୍ଞାନ କରିବ? ଏଇ ବ୍ରଜବାସୀ ମାନେ ସରଳ ଲୋକ, ଇଏ କୋଉଠୁ ଶୁଣିଥିବେ କଣ ବ୍ରହ୍ମ ମାୟାତୀତ ମାୟାତୀତ ସୂକ୍ଷ୍ମ ଗତି? ତାଙ୍କ ମୁଣ୍ଡରେ ପଶିଛି ଆଉ କୃଷ୍ଣ ଆମକୁ ଦେଖେଇବେ ଆଉ କଣ? ସେ କାହିଁ ଏତେ କଥା ମୁଣ୍ଡ ପୁରିବାକୁ ଦିଏ? ତାଙ୍କର ଏତେ ଜଟିଳ ଲୋକ ନୁହନ୍ତି, ଆଶା କରିଲେ। ଏଣେ କୃଷ୍ଣ ଜାଣିସାରିଲେ, ଭଗବାନ କୃଷ୍ଣ ବସିଛନ୍ତି ଶ୍ୟାମ ସୁନ୍ଦର, ଆରେ ଦେଖ ବଡ଼ ଅଡ଼ୁଆ ହେଲା, ସିଏ ମତେ କିଏ ବରଣ ସ୍ତୁତି କରି ମତେ ଅଡ଼ୁଆରେ ପକେଇଲେ। କିନ୍ତୁ କୃଷ୍ଣ ବି ଚିନ୍ତା କରୁଥିଲେ ବ୍ରଜବାସୀ ମାନଙ୍କର ସ୍ନେହ ଶିଥିଲତା ଆସିବନି ତ, ଶୈଥିଲତା ହବନି ତ, ମୁଁ ତ କହନ୍ତି ବ୍ରହ୍ମଗତି ଦେଖେଇଦେବି, ମତେ ପୁଣି ନାରାୟଣ ଭାବିବେ, ନାରାୟଣ ଭାବିଲେ ଆଉ ତାଙ୍କର ତାଙ୍କ ରସର ବ୍ୟାଘାତ ହବ, ମୋର ରସର ବି ବ୍ୟାଘାତ ହବ। ତେ ଔତ୍ସୁକ ଏଇ ଯୋଉ ଶ୍ଳୋକଟି ଧରିବାକୁ ପଡିବ, ଉତ୍ସୁକ ଏଇଟା ଉତ୍ସୁକତା ବଶତଃ ଆସିଛି। କାହିଁକି ଆସିଛି ଚକ୍ରବର୍ତ୍ତୀ ପ୍ରମାଣ ଦେବେ ନା? ଏଇଟା ନରଲୀଳା, ନରଲୀଳା ସମ୍ପାଦନ କେମିତି ରସାସ୍ୱାଦନ ନିମିତ୍ତ ଯୋଗମାୟା ଏଇଟା ଗୋଟେ ଝଲକ ଝଲକ ଦିଅନ୍ତି ବ୍ରଜରେ। ଗୋଟେ ବେଳେବେଳେ ଯୋଗମାୟା ଐଶ୍ୱର୍ଯ୍ୟର ଝଲକ ଦିଅନ୍ତି, କିନ୍ତୁ ମାଧୁର୍ଯ୍ୟ ସିନ୍ଧୁ ଏତେ ପ୍ରବଳ ବ୍ରଜରେ, ସେଠି କିଛି ସେଇଟା 10 ମିନିଟ୍ ପରେ ଯୋଗ ଥାଉ ସେ କଥା କିଛି ରହେନି। କେତେ ବି କୃଷ୍ଣ ଯେମିତି ଯଶୋଦା ବାନ୍ଧୁଥିଲେ କଣ ଏ ଦାମୋଦର, ସେ କଣ ଜାଣିପାରୁଥିଲେ? କିଛି ବି କେହି ଜାଣିପାରିବେ। ଐଶ୍ୱର୍ଯ୍ୟ ବାରମ୍ବାର ଆସିଛନ୍ତି ବ୍ରଜ ପରୀକ୍ଷା କରିବା ପାଇଁ, ସେ ଗୋଟେ ଝଲକ ମାରିକି କେବଳ ଯାଆନ୍ତି କିନ୍ତୁ କିଛି କରିପାରନ୍ତି। ବ୍ରଜର ଯୋଉ ଶୁଦ୍ଧ ପ୍ରେମ ସିନ୍ଧୁ ସେଥିରେ ଅବଗାହନ ବ୍ରଜବାସୀ ମାନେ କରୁଥିଲେ, ସିଏ କାହିଁକି ଏଇ କଥା ମୁଣ୍ଡରେ ପୁରେଇ? ତେଣୁ ଏତେ ଲେଳା ପାଇଁ ଏସବୁ ପ୍ରସଙ୍ଗ ଚାଲିଛନ୍ତି। ଇତି ସ୍ୱାନମ ସ ଭଗବାନ ବିଜ୍ଞାୟ ଅଖିଲ ଦୃକ୍ ସ୍ୱୟଂ ସଂକଳ୍ପ ସିଦ୍ଧାଏ ତେଷାମ କୃପେ ତଦ ଚିନ୍ତୟତ। ସର୍ବଦର୍ଶୀ ଭଗବାନ ସ୍ୱୟଂ ଗୋପଗଣଙ୍କର ଏରୂପ ମନୋଭାବ ଅବଗତ ହେଲେ, ଭଗବାନ କୃଷ୍ଣ ଜାଣିଦେଲେ ଯେ ଗୋପମାନେ ଚାହୁଁଛନ୍ତି ଟିକେ ଦେଖିବେ, ଆଚ୍ଛା ସେମାନଙ୍କର ଅଭୀଷ୍ଟ ପୂରଣ ନିମିତ୍ତ କୃପାବଶତଃ ଏହି ରୂପ ଚିନ୍ତା କରିବାକୁ ଲାଗିଲେ। କୃଷ୍ଣ ଚିନ୍ତା କରୁଛନ୍ତି, କଣ ଚିନ୍ତା କରୁଛନ୍ତି? ଚକ୍ରବାଦ ଲେଖୁଛନ୍ତି କଣ ଚିନ୍ତା କରିବେ? ପରବର୍ତ୍ତୀ ଶ୍ଳୋକରେ କହିବେ, ଇତି ଏବଂ ଭୂତ ସ୍ୱାନାମ ଜ୍ଞାନ୍ତିନାମ ସଂକଳ୍ପ ବିଜ୍ଞାୟ ସ୍ୱୟଂସ୍ତୁ ଅଖିଲ ବ୍ରହ୍ମାନୁଭବ ସୁଖମ ବୈକୁଣ୍ଠ ବାସ ସୁଖମ ବ୍ରଜଭୂମି ପ୍ରେମ ସୁଖମ ଚ ପଶ୍ୟତି ଜାନାତି ଇତି ଅଖିଳ ଦୃକ୍। ଜ୍ଞାତିଗଣଙ୍କର ଏଭଳି ତାଙ୍କର ଯୋଉ ସଂକଳ୍ପ, ଭଗବାନ ତ ଅଖିଳ ଦୃକ୍, ଅଖିଳ ଦୃକ୍ ମାନେ କଣ, ସବୁକିଛି ସିଏ ଜାଣନ୍ତି। ଆରେ ବ୍ରଜର ଯୋଉ ସୁଖ, ବୈକୁଣ୍ଠର ଯୋଉ ସୁଖ, ବ୍ରହ୍ମର ଯୋଉ ସୁଖ, ସବୁ କିଏ ଜାଣନ୍ତି? କୃଷ୍ଣ ସବୁ ଜାଣନ୍ତି। ଆଉ ବ୍ରଜବାସୀ ମାନେ ଶ୍ରେଷ୍ଠ ସୁଖରେ ରହିଛନ୍ତି, କେଉଁଟା? ବ୍ରଜ ସୁଖ। କୃଷ୍ଣ ଜାଣିକି କହୁଛନ୍ତି ଏମାନେ କଣ, ଆଙ୍କ ମୁଣ୍ଡରେ ପଶିଲାଣି ଗାଈଗୁଡ଼ିଆ ଲୋକର ବୁଦ୍ଧି, ଯେମିତି ଗାଈ ଗୋଡ଼ାନ୍ତି କଣ, ଗାଈ ଗୋଡ଼ିଆ ଲୋକ ଆଙ୍କର ବୁଦ୍ଧି ମୁଣ୍ଡର ସମସ୍ତଙ୍କର ଗୋଟେ ପଶିଲାଣି, ଆମକୁ କୃଷ୍ଣ ଦେଖେଇବ ମାୟାତୀତ ସୂକ୍ଷ୍ମ ଗତି, ଆମେ ଦେଖେଇବେ ଆମକୁ ପରମ ଗତି ଦେଖେଇବେ। କୃଷ୍ଣ ସବୁ ଜାଣନ୍ତି, ଅଖିଳ ଦୃକ୍, ଅଖିଳ ଦୃକ୍ ଶବ୍ଦ ଅର୍ଥ କହୁଛନ୍ତି ବ୍ରହ୍ମ ସୁଖ ଜାଣନ୍ତି, ବୈକୁଣ୍ଠ ସୁଖ ଜାଣନ୍ତି, ଆଉ ବ୍ରଜର ସୁଖ ସେ ପୂର୍ଣ୍ଣ ଅନୁଭବ କରିଛନ୍ତି। ବ୍ରଜଭୂମି ପ୍ରେମ ସୁଖମ ଚ, ଖାଲି ବ୍ରଜ ସୁଖ ନୁହେଁ ଏଠି କହୁଛନ୍ତି, ବୈକୁଣ୍ଠ ବାସ ସୁଖମ, ବ୍ରହ୍ମାନୁଭବ ସୁଖମ, ବ୍ରହ୍ମ ଅନୁଭବର ସୁଖ, ବୈକୁଣ୍ଠର ବାସର ସୁଖ, ଆଉ ବ୍ରଜଭୂମିର ପ୍ରେମର ସୁଖ। ଚକ୍ରବ୍ରତ ଲେଖୁଛନ୍ତି, ତାଙ୍କର ଗୋଟେ ଗୋଟେ ଶବ୍ଦ ଧରିବାକୁ ପଡିବ ନା। ବ୍ରହ୍ମ ସୁଖଟା କଣ, ଗୋଟେ ଅନୁଭବ କରି ଯାହା ସୁଖଟା ପାଇ ପ୍ରାପ୍ତ, ବ୍ରହ୍ମ ଅନୁଭବ ସୁଖ, ବୈକୁଣ୍ଠର ବାସ ସୁଖ, ଆଉ ବ୍ରଜର ପ୍ରେମ ସୁଖ, ସବୁ ସେ ଅଖିଳ ଦୃକ୍, ସେ ସବୁ ଜାଣନ୍ତି। ସପରିକର ପ୍ରେମ ତାରତମ୍ୟନ ତତ୍ ସାନ୍ନିଧ୍ୟମ ଐଶ୍ୱର୍ଯ୍ୟାବରଣମ ତାରତମ୍ୟତ୍ୱପି ତଦାନି ଲୀଳାଶକ୍ତି ପ୍ରେରଣ ଅବଶ୍ୟ ଏବ ସମ୍ପୂର୍ଣ୍ଣ ସର୍ବଜ୍ଞତ୍ୱ ଉଦୟାତ୍ମା। ପ୍ରଶ୍ନ ଆସିବ ଚକ୍ରବ୍ରତ ସାଙ୍ଗେ ସାଙ୍ଗେ ସିଦ୍ଧାନ୍ତ, ସିଦ୍ଧାନ୍ତ ନ ରଖିଲେ ଅସୁବିଧା ହେଇଯିବ। କୃଷ୍ଣ ତ ନିଜେ ବ୍ରଜରେ ରହିଛନ୍ତି, ଲୀଳା ଶକ୍ତିର ଯୋଗମାୟାଙ୍କର ଅଧୀନରେ ରହିଛନ୍ତି, ମୁଁ ହଉଛି ନନ୍ଦର ପୁଅ, ଯଶୋଦାଙ୍କର ପୁଅ, ସିଏ କିନ୍ତୁ ବର୍ତ୍ତମାନ ବୈକୁଣ୍ଠ ସୁଖ, ବ୍ରହ୍ମ ସୁଖ, ଆଉ ବ୍ରଜର ପ୍ରେମ ସୁଖ, ସ୍ୱାନୁଭବ ସବୁ ଅନୁଭବଟା ତାଙ୍କ ହୃଦୟ ଭିତରୁ କେମିତି ଆଣିଲେ। ବ୍ରଜରେ କେବଳ ଭଗବାନ ଯୋଗମାୟାର, ଯୋଗମାୟାଙ୍କର ଅଧୀନରେ ବ୍ରଜର ଲୀଳାରେ ମଗ୍ନ ରୁହନ୍ତି, ବୈକୁଣ୍ଠ ସୁଖ କଥାଟା ପୁଣି କେହି ତାଙ୍କ ହୃଦୟ ଭିତରକୁ ଆସିବ, ଦେଖିଏ ଯୁକ୍ତି କରିଦେବ, ପ୍ରଶ୍ନ କରିଦେବ, ତା ସିଦ୍ଧାନ୍ତକୁ ରଖିଲେ। ଚକ୍ରପାତ କହିଲେ ନା ନା, ଲୀଳା ଶକ୍ତି ପ୍ରେରଣାରେ କାହିଁ ବ୍ରଜବାସୀମାନଙ୍କ ପାଇଁ, ଭଗବାନଙ୍କର ଏଠି ସର୍ବଜ୍ଞତା ଶକ୍ତି ପ୍ରାଦୁର୍ଭୂତ ହେଇଗଲେ, କାହିଁ କୃଷ୍ଣ ଇଚ୍ଛା କରୁଛନ୍ତି ବ୍ରଜବାସୀମାନଙ୍କର ମନୋରଥ ପୂର୍ଣ୍ଣ କରିବେ, ସାଙ୍ଗେ ସାଙ୍ଗେ ସର୍ବଜ୍ଞତା ଶକ୍ତି ଆସିଗଲେ। ସର୍ବଜ୍ଞତା ଶକ୍ତି ଭଗବାନଙ୍କର, ପ୍ରଭୁଙ୍କ ପାଖରେ ସବୁ ଶକ୍ତି ରହିଛନ୍ତି, ସଂଗାରିକା ଶକ୍ତି, ଲୀଳା ଶକ୍ତି, କୃପା ଶକ୍ତି, ଆଉ ଏ ଯୋଉ ସର୍ବଜ୍ଞତା ଶକ୍ତି ସ୍ମରଣ କରିଦେଲେ ସବୁ ଜ୍ଞାନ ପ୍ରକଟ ହେଇଗଲା। କଣ କଣ କହୁଛନ୍ତି, ଲୀଳାଶକ୍ତି ପ୍ରେରଣା ଅବଶ୍ୟତ ଏବ ସମ୍ପୂର୍ଣ୍ଣ ସର୍ବଜ୍ଞତା ଉଦୟତ୍ଵା, ସମ୍ପୂର୍ଣ୍ଣ ସର୍ବଜ୍ଞତା ଉଦୟ ହେଇଗଲା, କାହାର ପ୍ରେରଣାରେ, ଲୀଳାଶକ୍ତିର ପ୍ରେରଣାରେ, କାହିଁକି ନା ବ୍ରଜବାସୀମାନଙ୍କୁ ବର୍ତ୍ତମାନ ତାଙ୍କ ମନୋରଥ ପୂର୍ଣ୍ଣ କରି, ଗୋପାଣ ତେଷାସ୍ତୁ ତତ୍ ପ୍ରେମ ମାଧୁର୍ଯ୍ୟ କଣିକୟାମପି ବ୍ରହ୍ମ ସୁଖ ବୈକୁଣ୍ଠ ସୁଖୟ ନିଚିହ୍ନ କୃତ ତେ ଅପି ତେଷାଂ ନରଲୀଳତ୍ୱେନ ମୁଗ୍ଧାନାଂ ସଂକଳ୍ପ ସିଦ୍ଧେ ତତ୍ ସଂକଳ୍ପିତଂ ବ୍ରହ୍ମ ସୁଖଂ ବୈକୁଣ୍ଠ ସୁଖଂ ଚ ତାନ୍ ଅନୁଭବିଷ୍ୟତି ଇଦଂ ଅଚିନ୍ତୟତ୍। କୃଷ୍ଣ ଚିନ୍ତା କଲେ, ସର୍ବଜ୍ଞତା ଆସିଗଲା, ସର୍ବଜ୍ଞ ଶକ୍ତି ବଳରେ ବ୍ରହ୍ମ ସୁଖର ଅନୁଭବ, ବୈକୁଣ୍ଠ ବାସର ଅନୁଭବ, ଆଉ ବ୍ରଜର ପ୍ରେମ ସୁଖର ଅନୁଭବ ସବୁ ଜାଣିଦେଲେ। କହିଲା, ମୋର ଏମାନେ ପାର୍ଷଦ, ଏମାନେ କଣ ଏସବୁ, ଏଠୁ ବଡ ସୁଖ ବ୍ରଜ ପ୍ରେମ ସୁଖଠୁ ଆଉ କଣ ସୁଖ ଅଛି? ଏଠିକ ସେ କହୁଛନ୍ତି, ତଦାନି ନା ଗୋପାନାମ ତେଷାସ୍ତୁ ତତ୍ ପ୍ରେମ ମାଧୁର୍ଯ୍ୟ କଣିକାୟାମ ଅପି ବ୍ରହ୍ମ ସୁଖ ବୈକୁଣ୍ଠ ସୁଖ ଏ ନିଚିହ୍ନ କୃତମ ତେ ଅପି ତେଷାମ ନରଲୀଳତ୍ୱ ମୁଗ୍ଧାନ। ଏ ଗୋପମାନେ ବର୍ତ୍ତମାନ ନରଲୀଳାରେ ମୁଗ୍ଧ ହେଇଛନ୍ତି, ବ୍ରଜ ପ୍ରେମ ସୁଖକୁ ଛାଡ଼ିକି ଇଏ କାହିଁକି ଚିନ୍ତା କରନ୍ତି, ଆମେ ସୂକ୍ଷ୍ମାତୀତ ମାୟାତୀତ ସୂକ୍ଷ୍ମ ଗତି ଗୁଡିକ ପ୍ରାୟ, ଇଏ ବର୍ତ୍ତମାନ ନରଲୀଳାରେ ମୁଗ୍ଧ ହେଇଯାଇଛି, ଇଏ ନିଜକୁ ଗୋପ ବୋଲି ଭାବୁଛନ୍ତି, ସାଧାରଣ ମାନବ ବୋଲି ଭାବୁଛନ୍ତି, ସେଥିପାଇଁ ଆଉ ସାଧାରଣ ସାଂସାରିକ କାରଣ ଆମେ ସାଂସାରିକ ଲୋକ ଆମର ଉଦ୍ଧାର ହବନି ଏହା ଭାବି ଦେଉଛନ୍ତି, ସେଥିପାଇଁ ତାଙ୍କର ଏଭଳି ଗତି ହେଇଛି। ଯଦି ହେଇଛି ତାଙ୍କୁ ତ ଆଉ କଣ, ମୋତେ ତାଙ୍କୁ କିଛି ତାଙ୍କର ମନ ତ ପୂର୍ଣ୍ଣ କରିବାକୁ ପଡିବ। ତେଣୁ ଗୋପଗଣମାନଙ୍କର ସଂକଳ୍ପ ସିଦ୍ଧି ନିମିତ୍ତ ବ୍ରହ୍ମସୁଖ ବୈକୁଣ୍ଠ ସୁଖ ସେମାନଙ୍କର ଅନୁଭବ କରାଇବି, ତାଙ୍କୁ ଅନୁଭବ କରାଇବି, ସିଏ ବ୍ରଜର ପ୍ରେମ ସୁଖରେ ଅଛନ୍ତି, ତାଙ୍କର ଏ ସୁଖ କିଛି ଆବଶ୍ୟକ ନାହିଁ, କିନ୍ତୁ ସେ ଯେତେବେଳେ ସଂକଳ୍ପ କରିସାରିଲେଣି, ମୁଁ ଭକ୍ତ ମୁଁ ଆଉ କଣ କରିବି, ତାଙ୍କୁ ଟିକେ ଦେଖିବି। କୃଷ୍ଣ ଚିନ୍ତା କଲେ, ଜନ ବୈ ଲୋକେ ତସ୍ମିନ୍ ଅବିଦ୍ୟା କାମ କର୍ମ ଭି ଉଚ୍ଚ ବଚା ସୁଗତି ସୁ ନ ବେଦ ସ୍ୱଙ୍ଗତି ବ୍ରହ୍ମନ୍। ଏଇଟା ବ୍ରଜବାସୀ ମାନଙ୍କ ପାଇଁ ନୁହେଁ, ଏ ସମସ୍ତଙ୍କ କଥା କୃଷ୍ଣ ଚିନ୍ତା କରୁଛନ୍ତି। କଣ ଚିନ୍ତା କରିକି ତାଙ୍କୁ ଦେଖେଇବେ, ଚିନ୍ତା କରୁଛନ୍ତି ଆରେ ମୋର ବ୍ରଜବାସୀ ମାନେ ଏହା ଚିନ୍ତା କଲେଣି ବ୍ରହ୍ମସୁଖ ଦେଖିବା ପାଇଁ, ଠିକ ଅଛି ମୁଁ ଦେଖେଇବି ବ୍ରହ୍ମସୁଖ ପ୍ରାପ୍ତି ପାଇଁ ଇଚ୍ଛା କଲେଣି, ବ୍ରହ୍ମଲୋକ ଦେଖେଇବି, ବ୍ରହ୍ମସୁଖ ଅନୁଭବ କରାଇଦେବି। ଏଠି ସାଧାରଣ ସବୁ ମାନବଙ୍କ କଥା ଚିନ୍ତା କରୁଛନ୍ତି କୃଷ୍ଣ, ଗୋଟେ ଜୀବନର କେତେ ଦୁଃଖକୁ କୃଷ୍ଣ ସେଠି ଚିନ୍ତା କରୁଛନ୍ତି। ହଁ ଏଭଳି ମନ୍ମଥ ଜୀବନ ଆସିବ, କଣ କହୁଛନ୍ତି ଏଇ ସକଳ ବ୍ରଜବାସୀ ନିଜ ଜନ ଏମାନେ ପ୍ରପଞ୍ଚରେ ଅବତୀର୍ଣ୍ଣ ହୋଇ ମୋର ମାଧୁର୍ଯ୍ୟ ଲୀଳାରେ ଆବିଷ୍ଟ ହୋଇଛନ୍ତି। ଅବିଦ୍ୟା ଜନିତ କାମକର୍ମ ଫଳରେ ଯେଉଁ ଯେଉଁ ସକଳ ଦେବତା ତୀର୍ଯ୍ୟକ ଆଦି ଉଚ୍ଚ ନୀଚ ଯୋନି ଜନ୍ମ ହୁଅନ୍ତି, ସେହି ସକଳ ଲବ୍ଧ ଜୀବର ଲବ୍ଧ ଜନ୍ମ ଜୀବର ସହିତ ନିଜ ସହିତ ସମାନ ମନେ କରି ନିଜର ଗତି ସେ ଜାଣିପାରୁନାହାନ୍ତି। ବ୍ରଜବାସୀ ମାନେ ସାଧାରଣ ଜୀବ ଯେମିତି ଗୋଟେ ଉଚ୍ଚ ନୀଚ ଦେବଯୋନି ହଉ ତୀର୍ଯ୍ୟକ ଯୋନି ହଉ ପଶୁ ଯୋନି ହଉ ମାନବ ଯୋନି ହଉ, ତାର ତ ସେ ଜନ୍ମଟା ତା ଜନ୍ମଟା ତ ଗୋଟେ ଗୋଟେ କଣ କୁହାଯାଏ ସ୍ଥିର ନୁହେଁ ନା, ସବୁବେଳେ ଉଚ୍ଚ ବଚ୍ଚା କେତେବେଳେ ଉପରକୁ ଯାଉଛି କେତେବେଳେ ତଳକୁ ଆସୁଛି। ତାର ଗୋଟେ ସାଧାରଣ ମାନବର ଯେଭଳି ଭାବନା ଆସୁଛି, ବର୍ତ୍ତମାନ ବ୍ରଜବାସୀ ମାନେ ମୋର ନିତ୍ୟ ପରିକର ମାନେ ଏମାନେ ନରଲୀଳାରେ ଆବିଷ୍ଟ ଥିବାରୁ ଏମାନେ ବି ଭାବୁଛନ୍ତି ଆମେ ହଉଛୁ ସାଧାରଣ ଜୀବ, କୃଷ୍ଣ ଚିନ୍ତା କରୁଛନ୍ତି ତାଙ୍କ ସହିତ କେମିତି ସମାନ ମନେ କରୁଛନ୍ତି। ବ୍ରଜବାସୀ ମାନେ ସେତେବେଳେ ପୁରା ସାଧାରଣ ମାନବ ସାଂସାରିକ ବୋଲି ଭାବୁଥିଲେ, ଏ ଗାଈ ଗୋଡ଼ଉଛୁ ଆମେ କେବଳ ଏହା କରିକି ଆମ ଜୀବନ ବେକାର ହେଲାଣି, ମୁକ୍ତି କେମିତି ହବ କଣ ହବ। ଏ ସାଧାରଣ ଲୋକମାନଙ୍କ ସହିତ ଉଚ୍ଚ ନୀଚ ଗତି ଦେବଯୋନି ତୀର୍ଯ୍ୟକ ଯୋନି ମାନବ ଯୋନି ଆଦି ସବୁ ଯେଉଁମାନେ ବୃକ୍ଷାଦି ଯୋନିରେ ସେମାନେ ଯେଉଁମାନେ ଭ୍ରମଣ କରୁଛନ୍ତି, ସାଧାରଣ ମାନବମାନଙ୍କର ଯେଉଁଭଳି ଭାବନା ବର୍ତ୍ତମାନ ବ୍ରଜବାସୀ ମାନଙ୍କର ସେଭଳି ଭାବନା ଆସିଛି, କିନ୍ତୁ ସେମାନେ ବୁଝିପାରୁନାହାନ୍ତି। କୃଷ୍ଣ କହୁଛନ୍ତି ସେମାନେ ହଉଛନ୍ତି ମୋର ନିଜ ଲୋକ। ଚକ୍ରପାଳୀ ଟୀକା ବହୁତ ବଡ ଟୀକା ଲେଖିଛନ୍ତି, ଜନ ପ୍ରସ୍ତୁତ ମତ୍ପିତ୍ରାଦି ବ୍ରଜବାସୀ ଏତସ୍ମିନ୍ ଭୂଲୋକେ ଅବିଦ୍ୟା ଆତ୍ମସ୍ୱରୂପ ଜ୍ଞାନ ତତ କାମ ତତ କର୍ମ ତତ ଉଚ୍ଚାବସି ଗତିଷୁ ବରୁଣାଦି ଦେବଲୋକ ଗତିଷୁ ସୁଖ ଐଶ୍ୱର୍ଯ୍ୟ ମୟିଷୁ ଭୂଲୋକଗତ ମନୁଷ୍ୟାଦି ତୀର୍ଯ୍ୟଗ ଆଦି ଦୁଃଖାନୈବ ଐଶ୍ୱର୍ଯ୍ୟ ଲଗେ 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 ଚକ୍ରପାଳୀ ଚାଲିଛନ୍ତି ପୁରା ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ, ଆରେ ବହୁତ ବଡ ଠିକା ଲେଖିଛନ୍ତି। ଜନ ମାନବ ମାନେ ପ୍ରସ୍ତୁତ ମତ୍ ପିତ୍ରାଦି ସାଧାରଣ ମାନବ ଯେମିତି ଗୋଟେ ଭାବନ୍ତି ମୋ ବାପା ଆଉ ବ୍ରଜବାସୀ ମାନେ, ଏତସ୍ମିନ୍ ଭୂଲୋକେ ଏହି ଭୂଲୋକରେ ଅବିଦ୍ୟା ଆତ୍ମସ୍ୱରୂପ ଜ୍ଞାନ ଆତ୍ମସ୍ୱରୂପ ଜ୍ଞାନ ତତ କାମ। ଅବିଦ୍ୟା ମାନେ କଣ? ଆତ୍ମସ୍ୱରୂପ ଜ୍ଞାନ ଯାହାର ନାହିଁ ତାକୁ ଅବିଦ୍ୟା କୁହାଯାଏ। ଯେଉଁ ମନୁଷ୍ୟର ସାଧାରଣ ଉଚ୍ଚ ନୀଚ ଗତି ହୁଏ ତାର ପ୍ରଥମ ସେଥିପାଇଁ ପ୍ରଭୁପାଦ ପ୍ରଥମ ଆତ୍ମା କଥା କହିଲେ, ଆତ୍ମାର ଜୀବର ପ୍ରଥମ ଦୁଃଖଟା ହଉଛି ତାକୁ ଧରିଲା ଯେତେବେଳେ ତାର ଅବିଦ୍ୟା ଆସିଲା। ସେଥିପାଇଁ କୁନ୍ତିଦେବୀ କଣ କହୁଛନ୍ତି, ଭବ୍ୟସ୍ମିନ୍ କ୍ଲିଶ୍ୟମାନ ଅବିଦ୍ୟା କାମ କର୍ମ ଭି ଭବ୍ୟସ୍ମିନ୍, ଆପଣ କାହିଁକି ଆସୁଛନ୍ତି ଜଗତକୁ ଏଠିକି ସେ କଥା ଏଠି ପଡୁଛି, ଭବେ ଅସ୍ମିନ୍ କ୍ଲିଶ୍ୟମାନ ଏଇ ଭବରେ ଲୋକମାନେ ଯେଉଁ କ୍ଲିଶ୍ୟ କଷ୍ଟ ପାଉଛନ୍ତି କାହିଁକି, ଅବିଦ୍ୟା ପ୍ରଥମ ହେଲା ଅବିଦ୍ୟା, ଅବିଦ୍ୟା ହେଲା ସେ ହଉଛି ଆତ୍ମା କି ସେ ଭାବୁଛି ମୁଁ ହଉଛି ଶରୀର, ଏ ତ ଅବିଦ୍ୟା ହବ। ଆମେ ହଉଛି ଆତ୍ମା, ଗୋଟେ ଶରୀରଟା ଆମେ ଧାରଣ କରୁଛେ, ଏ ଶରୀରଟା ନଥିଲା କି ଭବିଷ୍ୟତରେ ରହିବନି, ପୂର୍ବରୁ ନଥିଲା ବର୍ତ୍ତମାନରେ ସ୍ଥିତି ରହିଛି, ଶରୀରଠାରୁ ଆମେ ପୃଥକ ଏତିକି ବୁଝି ହବନି, ଏତିକି ଗୋଟେ ଜୀବ ବୁଝିପାରୁ। ସେଥିପାଇଁ ପ୍ରଭୁପାଦ ସେତିକି ଧରିକି ଯାଏ, ସେଇଟାକୁ ତୁମେ ଆଗେ ଫୋକସ୍ କର, ତାପରେ ଉପରୁ ସ୍ପିରିଚୁଆଲ ଷ୍ଟାଣ୍ଡାର୍ଡ ଉପରକୁ ଯିବ। ମୁଁ ହଉଛି ଆତ୍ମା, ମୁଁ ଶରୀର ନୁହେଁ, ମୁଁ ହଉଛି କୃଷ୍ଣଙ୍କର ଦାସ, ଏତିକି ଖାଲି ବୁଝ। ତୁମେ ଜଗତରେ ବହୁତ ବଡ କାମ କରିଦେଲେ ତୁମର କିଛି ସମାଧାନ ହେଇଯିବ, ଏଇଟା ବେକାର, ସେଥିରେ ଆତ୍ମାର କିଛି ଲାଭ ନାହିଁ। ତୁମେ ବହୁତ ବଡ କାମ କଲା ପରେ ବି ଜଗତରେ ବହୁତ ପ୍ରଶଂସା ପାଇଲା ପରେ ବି ଆତ୍ମାର ସେଥିରେ କିଛି, ତୁମ ପ୍ରଶଂସାରେ ଆତ୍ମାର ଗୋଟେ ଉଚ୍ଚ ଗତି ହେଇଯିବନି, ଏ ଲୋକ ପ୍ରଶଂସା କରିଦେଲେ। ଅବିଦ୍ୟା ହଉଛି ଏଇଟା, କହିଲେ ଅବିଦ୍ୟା ତତ କାମ, ଯେମିତି କୁନ୍ତିକ ବି କହିଥିଲେ ସେଭଳି ଚକ୍ରପାଳୀ ଟୀକା କରୁଛନ୍ତି, ଅବିଦ୍ୟା ତତ କାମ। ଯେତେବେଳେ ଶରୀର ଆମେ ଆତ୍ମା ହେଇକି ନିଜକୁ ଶରୀର ଜ୍ଞାନ କରିବା, ସାଙ୍ଗେ ସାଙ୍ଗେ ଦ୍ୱିତୀୟ ଜିନିଷ ଆସିବ କାମନା, କାମନା ଉଦୟର ପ୍ରଥମ କାରଣଟା ହଉଛି ଏଇଟା। କାମନା କେତେବେଳେ ଉଦୟ ହଉ, ଯେଉଁ ଜୀବର ଯେତେ କାମନାଟା ହୃଦୟ ଭିତରେ ଆସୁଛି ନା, ବହୁତ କାମନା ଆସୁଛି, ତାର ସର୍ବଜ୍ଞାନଟା ସେତିକି ଅଛି ବୋଲି ଏଟା କରିବା ସେଟା କରିବା ଏମିତି କରିବା ସେମିତି କରିବା, ଏଟା କଲେ ସୁଖ ହବ ଏଟା କଲେ ଦୁଃଖ ହବ, ତାର ଯେତେ ପ୍ରକାର କାମନା ଆସୁଛି, କାମନା ଆସିବାର କାରଣ କଣ, ତା ସର୍ବ ଚେତନାଟା ଅଧିକାର ହେଉଛି। ଅବିଦ୍ୟା ରହିଲା ମାନେ କାମ କାମନା, କାମନା ପରେ ତତ୍ କର୍ମ, କାମନା ହେଲା ମାନେ କଣ ଖାଲି ବସିକି ରହିବ ନା ଖଟିବ, ତାପରେ ଅବିଦ୍ୟା କାମ କର୍ମ, କର୍ମ କରିବ ମାନେ ସୁଖ ଦୁଃଖ ଆସିଲା, ପାପ ପୁଣ୍ୟ ଆସିଲା, ତାର ଗତି ହିସାବରେ ପୁଣି ଗୋଟେ ସର୍ର ସର୍ର ମିଳିଲା, ପୁଣି ସର୍ର ହେଲା ମାନେ ପୁଣି ଅବିଦ୍ୟା କାମ କର୍ମ ଚାଲିଲା ଛକର ଭାବେ ଅଶ୍ମିନୀ କ୍ଲିଶ ମାନଣ ଅବିଦ୍ୟା କାମ କର୍ମ ବି, ଅବିଦ୍ୟା କାମ କର୍ମ ଯୋଗୁଁ ଏ ଭବସାଗରରେ ଜୀବମାନେ କଷ୍ଟ ପାଉଛନ୍ତି, ଆପଣ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି, ଏଇଟା ସେ କଥା କହୁଛି। କାମ ତତଃ କର୍ମ ଏଠି କହିଲେ ତତଃ ଉଚ୍ଚାବଚ ଗତି ସୁହୁ, ତାପରେ ଉଚ୍ଚ ନୀଚ ଗତି ହୁଏ, ସେ ବରୁଣାଦି ସାଙ୍ଗେ ସେ ବରୁଣ ଉଦାହରଣ ଦେଲେ ଚକ୍ରପାତ, ବରୁଣାଦି ଏତେ ଉଚ୍ଚ ଦେବ ଲୋକର ଏତେ ଉଚ୍ଚ ସ୍ଥିତିରେ ରହିଛନ୍ତି, ତାଙ୍କର ଠାରୁ ଆରମ୍ଭ କରି ଲୋକଗତ ସୁଖ ଐଶ୍ୱର୍ଯ୍ୟ ମୟୀସୁ ଭୂଲୋକଗତ ମନୁଷ୍ୟ ତୀର୍ଯ୍ୟଗାଦିଶୁ, ଦେବଲୋକରେ ଏଇ ଯେମିତି ଅଛନ୍ତି କିଏ କା କଥା କହିଲେ ବରୁଣାଦି, ସେମାନେ ବହୁତ ଐଶ୍ୱର୍ଯ୍ୟ ରହିଛନ୍ତି, ଭୂଲୋକରେ ଭୂଲୋକଗତ ମନୁଷ୍ୟ ତୀର୍ଯ୍ୟଗାଦି ଦୁଃଖ ଐଶ୍ୱର୍ଯ୍ୟ, ସେଠି ହେଲା ସୁଖ ଐଶ୍ୱର୍ଯ୍ୟମୟ ଗତି କୋଉଠି ସ୍ୱର୍ଗରେ, ଏଠି ସୁଖ ନା ଏଠି କଣ ସ୍ୱର୍ଗରେ କଣ ଏମିତି ଖଟିକି ତୁମେ ଯେମିତି ଖଟୁଛ ଖରାରେ ଠିଆ ହେଇକି କଣ ଘର ଖଣ୍ଡେ କରିବ, ଘର କରି ତାପରେ ଫ୍ୟାନ ଲଗେଇ କଣ କଣ ଶୋଇବ, ଖଟି ଖଟି ସେ ଯେତିକି ତୋ ପ୍ରାଣ ଚାଲିଯିବ ନା କୋଉ ଘର ଭିତରୁ କିଛି ବାହାରିବ, କୋଠାଟା ତୁମେ 10 ଲକ୍ଷ କି 50 ଲକ୍ଷ କି 20 ଟଙ୍କାର କୋଠା କରିବ, ସେଠୁ ତ କିଛି ବାହାରିବନି, ପୁଣି ଖଟିକି ଆଣିକି ସେ ଘର ରୋଷେଇ କରି ଖଣ୍ଡେ ଖାଇବ, ମଣିଷ ଯୋଉ କଷ୍ଟଟା ଏଠି ହେଲା ଦୁଃଖ, ଏଠି ସେ ଲେଖିଲେ ଦୁଃଖ କେତେ ସୁନ୍ଦର ଶବ୍ଦ, ଦୁଃଖେ ନ ଐଶ୍ୱର୍ଯ୍ୟ ମୟୀସ, ଏଠି ଐଶ୍ୱର୍ଯ୍ୟଟା ଦୁଃଖରେ, କଷ୍ଟରେ ତମେ ଟଙ୍କା ରହୁଛ ନା ତମ ପକେଟ ଆଣିକି ଦେଇଦେଉଛି ଖଟି ଖଟିକି ଖଣ୍ଡେ ପକେଟକି ଆସିବ କାଗଜ ଦିଟା, ସେଠି ସୁଖ ଉଚ୍ଚ ଗତିରେ ଦେବଲୋକରେ ସୁଖ ଐଶ୍ୱର୍ଯ୍ୟ ଗତି, ଏଠି ଦୁଃଖ ଐଶ୍ୱର୍ଯ୍ୟ ଗତି, ଧନଟା ଯୋଉ ପାଇବ ବହୁତ ଖଟି ଖଟି କଷ୍ଟ କଷ୍ଟରେ ଖଣ୍ଡେ ପାଇବ ଆଉ କଣ, ସେଠି ଭୋଗ କରିବ, ଏ ଉଚ୍ଚ ଉଚ୍ଚ ଗତି ଜୀବନ ହଉଛି। ଏଇ ଏଇ ଟିକାଟିକୁ କାହିଁ କରି ସେ କହୁଛନ୍ତି, ମୋର ପିତାମାତା କେମିତି, ମୋର ପିତାମାତା ବ୍ରଜବାସୀମାନେ ନିଜକୁ ସାଧାରଣ ମାନବ ଜ୍ଞାନ କରୁଛନ୍ତି, ଆଉ ସେମାନେ ଚାହୁଁଛନ୍ତି ବୈକୁଣ୍ଠ ମାୟାତୀତ ସୂକ୍ଷ୍ମ ଗତି, ତେଣୁ ମୁଁ ତାଙ୍କୁ ସେଟା ଦେଖିବି, ତା ପୂର୍ବରୁ ଚକ୍ରବାଦ ଏଇ ଟିକାଟି କରୁଛନ୍ତି। ବରୁଣାଦି ଦେବଲୋକଗତ ସୁଖ ଐଶ୍ୱର୍ଯ୍ୟ ଅନୈଶ୍ୱର୍ଯ୍ୟମୟ ଭୂଲୋକଗତ ମନୁଷ୍ୟ ତୀର୍ଯ୍ୟାଦି ଦୁଃଖ ଦେଖି ନରଲୀଳତ୍ୱ ହେତୁ ନିଜର ସାଂସାରିକତ୍ୱ ବୁଦ୍ଧି ଦ୍ୱାରା ଭ୍ରମପ୍ରାପ୍ତ ହୋଇଛି, କେଉଁମାନେ ବ୍ରଜବାସୀମାନେ ଏସବୁ ଭ୍ରମପ୍ରାପ୍ତ ହେଇଗଲେଣି ଆଉ, କାରଣ ଏଇ 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 ସଂସାରରେ କଷ୍ଟ ଦେଖୁଛନ୍ତି, ଆମ ବାପା ବି ଯାଇଥିଲେ ବରୁଣ ଲୋକକୁ ଦେଖିକି ଐଶ୍ୱର୍ଯ୍ୟ ଆସିଲେ, ସେଠି ବି ସେ କଷ୍ଟ ଦେଖିଲେ, କଣ କଷ୍ଟ ଦେଖିଲେ, ଭୁଲରେ ମୋତେ ନେଇଯାଇଛନ୍ତି, ସେଠି ଭୁଲ ମାଗୁଛନ୍ତି, ସେଠି ଦୈନ୍ୟତା ପ୍ରକାଶ କରୁଛନ୍ତି, ସୁଖ ଐଶ୍ୱର୍ଯ୍ୟ ଅଛି ସେଠି ବି ଦୁଃଖ, ଏଠି ଦୁଃଖ ଐଶ୍ୱର୍ଯ୍ୟ ଅଛି ଏଠି ବି ଦୁଃଖ, ତାହେଲେ ଏଇଭଳି ଭାବିକି ମୋର ବାପା ମା କଣ ହେଇଛନ୍ତି ନା ମୋର ପିତା ଆଉ ବ୍ରଜବାସୀମାନେ ସମସ୍ତେ ବର୍ତ୍ତମାନ ସାଂସାରିକ ବା ସାଧାରଣ ମାନବ ବୋଲି ଜ୍ଞାନ କରୁଛନ୍ତି, ମୁଁ ଏମାନଙ୍କର ମନୋରଥଟାକୁ ପୂର୍ଣ୍ଣ କରିବି, ବହୁତ ବଡ ଟୀକା ଲେଖିଛନ୍ତି। ନରଲୀଳାତ୍ୱ ତେ ସାଂସାରିକତ୍ୱ ବୁଦ୍ଧି ଭ୍ରମ ପ୍ରାପ୍ତ, ଏ ନରଲୀଳା ପାଇଁ ତାଙ୍କର ବୁଦ୍ଧିଟା ସାଂସାରିକ ବୁଦ୍ଧିଟା ଗୋଟେ ଭ୍ରମ, ଏଟା ନରଲୀଳା। ସର୍ବେରବି ଦୁର୍ଲଭମ ବର୍ତ୍ତମାନ ସୁପଦବୀ ନବେଦ, କୃଷ୍ଣ କହୁଛନ୍ତି ସମସ୍ତେ ବର୍ତ୍ତମାନର ଦୁର୍ଲଭ ପଦବୀ କି ଜାଣନ୍ତି, ମୁଁ ତାଙ୍କୁ କେତେ ବଡ ସ୍ଥାନ ରଖିଛି, ମୋର ବାପା ମୋର ବ୍ରଜବାସୀ ମୋତେ ଦର୍ଶନ କରୁଛନ୍ତି, ମୋ ସାଙ୍ଗରେ କ୍ରୀଡ଼ା କରୁଛନ୍ତି, ମୁଁ ତାଙ୍କର ଘରେ ପ୍ରତିଦିନ ଯାଉଛି, କିନ୍ତୁ ନରଲୀଳା ପାଇଁ ସେମାନେ ପୁରା ଏମିତି ମୋହିତ ହେଇଯାଇଛନ୍ତି, ଭ୍ରମତ ହେଇଯାଇଛନ୍ତି, ମୁଁ ତାଙ୍କୁ ଏତେ ବଡ ପଦବୀ ଦେଇଛି ସେ ବୁଝିପାରୁନା, ତାଙ୍କ ପଦବୀ ବା ତାଙ୍କର ନିତ୍ୟ ସ୍ଥିତି, ପଦବୀ ଅର୍ଥ ଏଠି ତାଙ୍କ ନିତ୍ୟ ସ୍ଥିତି ସେସବୁ ଭୁଲି ଯାଇଛି। କୃଷ୍ଣଟା ଚିନ୍ତା କରୁଛନ୍ତି, ଚକ୍ରପାତ ଲେଖୁଛନ୍ତି, ମଦୟମ ମତ ପିତା ବରୁଣ ଲୋକମ ଗତ ସ୍ତୋତ୍ରମ ମାଇକମେବଂ ସମ୍ପଦମ ଦୃଷ୍ଟ୍ୱା ନିକୁଲ ନିଖିଳ ବୈକୁଣ୍ଠ ସାରମ ବି ବୃନ୍ଦାବନମ ତସ୍ମାଦ ବି ନ୍ୟୁନମ ମାନ୍ୟତେ, ଲେଖିଲି ମୋ ବାପା କଣ ଭାବୁଛନ୍ତି ମୁଁ କିଛି ବୁଝିପାରୁନି, କୃଷ୍ଣ କହୁଛନ୍ତି ଯଦୟମ ମତ ପିତା ମୋର ବାପା ହେଇକି ସିଏ ବରୁଣ ଲୋକମ ଗତ ତତ୍ରତ୍ୟାମ ବରୁଣ ଲୋକକୁ ଯାଇକି ସେଠାରେ ମାଇକ ମେଗୁଲ ସମ୍ପଦମ ଦୃଷ୍ଟା, ସେ ବରୁଣ ପାଖରେ ଯୋଉ ଐଶ୍ୱର୍ଯ୍ୟ ଗୁଡା ଥିଲା ସେଟା ସବୁ ମାଇକ ରତ୍ନ ସିଂ କଣ ରତ୍ନ ପାଲିଙ୍କିରେ ବସେଇ ଦେଇଥିଲା, ସେଗୁଡାକ ଦେଖି ମୋ ବାପା କଣ ମନେ କରୁଛନ୍ତି, ନିଖିଲ ବୈକୁଣ୍ଠ ସାରମ୍ଭବି ବୃନ୍ଦାବନ, ଅନନ୍ତ ବୈକୁଣ୍ଠ ସାର ଯୋଉ ବୃନ୍ଦାବନ ତସ୍ମାଦପି ନ୍ୟୁନ ମାନ୍ୟତେ, ସେ ବୈକୁଣ୍ଠର ଅଖିଳ ବୈକୁଣ୍ଠର ସାର ଯୋଉ ବୃନ୍ଦାବନ ତାକୁ ହି ଛୋଟ ମନେ କରୁଛନ୍ତି, କାହିଁକି ନା ଇଏ ମାଇକ ଐଶ୍ୱର୍ଯ୍ୟର ପ୍ରକାଶ ବରୁଣ ଲୋକର ଐଶ୍ୱର୍ଯ୍ୟକୁ ଦେଖି ମୋ ବାପା ବୃନ୍ଦାବନକୁ ଛୋଟ ମନେ କଲେ, ତାର ଅସୁବିଧା ଗୁଡା ହେଇଯିବ ତାଙ୍କୁ ଦେଖିବା ଚକ୍ରବର୍ତ୍ତୀ ବହୁତ ବଡ ଟିକା ସୁନ୍ଦର ତାଙ୍କ ସବୁ ସଂସ୍କୃତ ପରିଭାଷାରେ ଏତେ ସୁନ୍ଦର ସାର ଭଗବାନଙ୍କୁ ନିଜ ଲୋକ ସେ ପୁରା କୃଷ୍ଣଙ୍କର ହୃଦଗତ ବାଦ ମୁଁ ଜାଣୁଛନ୍ତି ସେ ଲେଖିଦେଇଛନ୍ତି କୃଷ୍ଣ ଏଟା ଜାଣୁଛନ୍ତି ବରୁଣ ଲୋକର ଐଶ୍ୱର୍ଯ୍ୟ ଟିକେ ଦେଖେ ଦେଖେଇଲା ପରେ ତାଙ୍କର ଗୋଟେ ଐଶ୍ୱର୍ଯ୍ୟ ବୁଦ୍ଧି ଆସିଗଲା ଆଉ କଣ ଆମେ ଗାଁ ଗହଳି ରହୁଛୁ ଗାଈ ଚରଉଛୁ ଏ ବଣ ପାହାଡ଼ରେ ବୁଲୁଛୁ ବରୁଣାଳୟରେ ଏମିତି ସୁନ୍ଦର ଲୋକ ଆମକୁ ଯଦି କୃଷ୍ଣ ଟିକେ ନେଇକି ବୁଲି ଆଣନ୍ତା କୁଆଡେ ଦର୍ଶନ କରେଇ ଦିଅନ୍ତା ତାକୁ ତ ବରୁଣ ନାରାୟଣ ବୋଲି କହିଲେଣି ଟିକେ ଐଶ୍ୱର୍ଯ୍ୟ ଆମେ ଦେଖିବା ଇଏ ନରଳିଆର ସିଦ୍ଧି ନିମିତ୍ତ ସାଧାରଣ ମାନବ ଜ୍ଞାନ ଏ ଭାବନାଟା ଆସିଛି ତେଣୁ କୃଷ୍ଣ ବର୍ତ୍ତମାନ ଚିନ୍ତା କରୁଛନ୍ତି ନିଖିଳ ବୈକୁଣ୍ଠର ସାର ସ୍ୱରୂପ ବୃନ୍ଦାବନକୁ ମୋ ପିତା ଆଜି ନ୍ୟୁନ ବୋଲି ମନେ କରୁଛନ୍ତି ଏ ମାଇକ ଐଶ୍ୱର୍ଯ୍ୟ ବରୁଣଙ୍କର ମାଇକ ଐଶ୍ୱର୍ଯ୍ୟକୁ ଦର୍ଶନ କରି ତେଣୁ ମୁଁ ତାଙ୍କୁ ଐଶ୍ୱର୍ଯ୍ୟ ଟିକେ ଦେଖେଇବି ଏଇଟା ଭାବିକି ଆସିବ କାଲି ଟିକାକୁ ଆମେ ଆଲୋଚନା କରିବା ସେ ଦେଖେଇବେ ତାଙ୍କୁ ନେବେ ସ୍ନାନ କରାଇବେ ସମସ୍ତଙ୍କୁ ଦେଖେଇବେ ହରେ କୃଷ୍ଣ ଜୟ ଗ୍ରନ୍ଥରାଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଏ ଗୌର ପ୍ରମାଣ।